नमो भगवते वासुदेवाय। श्रीमद् भगवद गीतार तृतीय अध्याय माने 17 श्लोक पाठ करथुले। जस्यात्म रुतिरे वस्यात् आत्मतृप्तस्य मानव आत्मनियव च संतुष्टतस्य कार्येन विद्यते। कर्मजुगर कथा भगवान वर्णना कले, निष्काम कर्म किभली कर, भगवत अर्पित कर्म किभली कर वर्णना कला। कहते अर्जुन मुझे जहाँ सब वर्णना कल, यार ऊर्धर एक शिक्षा रही अनुवाद। अवश्य आत्मार आनंद पाए जे आत्मज्योति लाभ कर संपूर्ण आत्मतृप्त व संतुष्ट, से सब कम सारी तार किसी दरकार ना। जस्य आत्मरति ए बसात आत्मतृप्तश्च मानव, एठि सेभळिया लोक कर्म त्याग करिपारिव, से जेकोणसितरे चलिपारिव। एक्चुअली आमर जो कृष्ण चेतना ट्रेनिंगटा सेटा, आमे जो भगवानंकर भक्त हेबाई आसछे, कृष्ण चेतना रहिबा पई आसछे, आमर शिक्षाटा होउछि एटा, आमे आत्मतृप्त रहिबा। एठि तीनटा जिनिष कहियाउछि, एमानंक पई कर्तव्य किछि, एमाने जेकोणस परिस्थितिरे संतुष्ट होइ पारन्ति। आमर कर्म जो करूचे आम सेवा से कहे, आम करूना जो गोटे शरीर टाक रक्षा करने शरीर भल रखा भल रहा आत्मरक्षा करवा, ये आम उद्देश्य नुह। एटा कर्म ना तीनो कर्म भितर भक्ति ठाकुर जहाँ कहले, नित्य कर्म, नैमित्य कर्म, काम्य कर्म, तीनो कर्म ऊर्धर हूँ भक्ति। भक्ति आम जो करूचे भगवान प्रीति विधान करे, जो यही स्थिति को बुझीपरुने तमें शुद्ध भक्तिर फल प्राप्त हो पारेनि, से भक्ति निराश लगे। आम आम स्टेजा ना, आम ऊपर स्टेजा तीनो कथा कौन। जस्यात्म रति रे वस्यात्, जार आत्मरति अच्छी से आत्मार आनंद पाँच। आमको आत्मार आनंद ना, आमको बाहर आनंद न मिलले से लोक आत्मा आनंद किसी पा ना, बोले भजन आनंद पा ना, बोली आसान कथ कह तान कथ कह, या सांगे किसी गोटे रिलेसनशिप दरकार पड़ता। भगवान संगे आत्मा परमात्मा संगे संपर्क रखिले तार सब आनंद पाए, किंतु जेहेतु आम आत्म चेतनाटा आसीनी, आम गोटे स्वर संपर्क दरकार पड़े। गोटे देही गोटे स्वर धारण करते लोक आउ गोटे स्वर बिना से बंची पारे, तो गोटे स्वर दरकार। तो जड़ स्वर जो चित्त स्वर तो कृष्ण चिन्मय स्वर सहित संपर्क से रखी पार्नि, से कौन कर जड़ स्वर सहित संपर्क रख, संबंध बिना कि रखिपर। जिन प्रभुपद महाराज कहते लोक कुकुर को रखते, से विराट गुड़ा रखते कुकुर विराड़ी पशु पक्षी कहीं संपर्क गोटे दरकार। इनोसेंट से पशुपक्षी मान मनुष्य भितर गोटे पार्थक्य रही, मनुष्य मैंने पशुपक्षी कहीं रखते, मनुष्य मैंने जो पशुपक्षी रखते गोटे शरीर संबंध दरकार। मनुष्य शरीर संबंधा हूँ भारी कठिन, गोटे मनुष्य आउ गोटे मनुष्य सहित संबंध स्थापन करा बहुत कठिन, कारण से कामना तृप्ति नक संबंध ठीक रही। पशुपक्षी मानते सेमती ना, पशुपक्षी मैंने मिनिमम चलिए, कुकुर को एमती ना जे कम खाया को देदे से भका भी कर चुपचाप रही, से तुम किसी क्षति कर तुम्हें किसी प्रोब्लेम, पशुपक्षी मान सहित संबंध रखिले से तुम्हें किसी प्रोब्लेम हेन, मैंने से एक्सप्रेस कर दुखटा को आर आफेक्शन टार जो रही मनीष मनुष्य कौन अच्छे मनुष्य आत्मचेतनाटा ना से शरीर टाक देख, तेना से बापटा हो पुओ हो स्त्री हो स्वामी हो, से शरीर पाखर किसी बेनिफिट पा थो तो शरीर को किसी सुख दौ थे भल पर आनले कि भल पैसा आनले तुम भल कथा कह हम, तुम किसी न आनल तुमको भल कथा भी कहे एटा आम आत्मा ना, आम आत्मा जीत आत्मस्थित की जापारे भगवान सहित संबंध रखी पारे आरोप संबंध रखा शरीर संबंध अर्थ हूँ गोटे धोखा खाए गोटे परिभाषा यदि कह पूरा जहाँ कहते खोली कह शरीर संपर्क अर्थ हूँ गोटे धक्का तुमको केवना के मिले से आम जो शरीर आम तो पुणी किए कह वैष्णव संबंध रखुचु, आम जो वैष्णव संबंध रखुचे कृष्ण संबंध है, यहाँ पुणी बडली संबंध रहा शरीर संबंध रहा सी भी तुम दिन धक्का खाए आम संबंध भक्त मैं कहना से संबंध सब संबंध आम मोर आउ अलग संबंध रिच्छ संबंध ना। जी भगवान सहित संबंध रखी सहित आम संबंध रखा मैंने जो दिन धक्का गोटे खाया से भगवान को भल भाव भल पाऊ थो ताको तुम्हें भल पाइले किसी असुविधा ना, ना जी भगवान को भल पाऊनी ସେ ଯେଉଁଦିନ ହେଲେ ତୁମକୁ ଗୋଟେ ଧକା ଦେବ, ସେ କେତେ ନୈତିକ ବ୍ୟକ୍ତି ହେଇଥାଉ, କେତେ ନୀତିବାନ ବ୍ୟକ୍ତି ହେଇଥାଉ, କେତେ ଭଲ ଲୋକ ହେଇଥାଉ, ତୁମର ବାପା ମା ଯିଏ ବି ହୁଅନ୍ତୁ, ସ୍ପଷ୍ଟ ଭାବରେ। ତେଣୁ ଏଇ ଯୋଉ ଶରୀରଟା ଯୋଉ ସରସ୍ୱତ ସମ୍ବନ୍ଧ ଖୋଜୁଛି, କାହିଁକିନା ସେ ଆତ୍ମତୃପ୍ତ ହେଇପାରୁନି। ଆତ୍ମତୃପ୍ତ ମାନେ ସେ ପରମାତ୍ମାକୁ ସେ ପାଇଲେ ତ ଆତ୍ମତୃପ୍ତ ହବ, ତେଣୁ ଆତ୍ମତୃପ୍ତ କାହିଁକି କରୁନି, ଭଗବାନ ସହିତ କନେକ୍ସନ୍ ହେଇପାରୁନି। ସରତୃପ୍ତିରେ ସେ ଚାହୁଁଛି, ମତେ କିଏ ଭଲ ପ୍ରଶଂସା କରିବ, କିଏ ମତେ ଭଲ କଥା କହିବ, କିଏ ମତେ ସୁରକ୍ଷା ଦବ, କଣ କରିବ ଗୋଟେ ଜୀବନ। ଆଉ ବିଦେଶ ଗୁଡାକ, ବିଦେଶ ସଭ୍ୟତା ଯୋଉଗୁଡାକ, ସେମାନେ ସବୁ ଫ୍ରଷ୍ଟ୍ରେଟେଡ୍, ହତାଶ, ସେମାନଙ୍କର ବେଶୀ ପଶୁ ପକ୍ଷୀ, ମୋଷ୍ଟଲି ସେମାନେ ମ୍ୟାରେଜ 17-18 ବର୍ଷ ହେଇଗଲା ମାନେ ତାଙ୍କର ଗୋଟେ ଆରମ୍ଭ ହେଇଗଲା ଜୀବନର। ଆମର ଏଠି କ'ଣ ବାପ ବାହାଘର କରିବ, ବାପା ବାହାଘର କରିବ, ପୁଣି ଝିଅ ଝିଅ ବାହା ହେଇଗଲା ପରେ ତାର ନାତି ନାତୁଣୀ ତା ପାଇଁ ଡ୍ରେସ୍ ଚାଲିଥିବ, ତାର କ'ଣ ପୁଣି ଗୋଟେ କ'ଣ ପରୁଆ ନାଇଁ ପୂର୍ବାଷ୍ଟମୀ ଅଛି, ତାକୁ ପୂର୍ବାଷ୍ଟମୀ କରିବ, ତା ବନ୍ଧୁ ବାନ୍ଧବ ପୁଣି ତାର ଯୋଉ ଝିଅ ବାହା ହବ ତା ପାଇଁ ତା ଝିଅ ବାହାରକୁ ଶାଢୀ ନେଇକି ଯାଏ। ଇଏ ସବୁ ଫାଲତୁ ସିଷ୍ଟମ ଇଣ୍ଡିଆରେ, ଭାରତରେ ଏଇଟା ବୈଦିକ ମାନେ ବୈଦିକ ମାନେ ଆତ୍ମା ପାଇଁ ଏଇଟା କିଛି କାମ ନାହିଁ, ଏଇଟା ଗୋଟେ ସୋସିଆଲ କଷ୍ଟମ, ଏଥିରେ ବହୁତ କିନ୍ତୁ କ୍ଷତି ରହିଛି, ପରମାର୍ଥ ଦୃଷ୍ଟିରୁ ବହୁତ କ୍ଷତି ରହିଛି, କାହିଁକି ବଡିଲି ଆଟାଚମେଣ୍ଟଟା ବଢ଼ିଯାଉଛି। ବିଦେଶୀ ମାନଙ୍କର ସେଇଟା ଗୋଟେ ଲାଭ, ବିଦେଶୀ ମାନଙ୍କର ଯୋଉ ଶୀଘ୍ର ପଳେଇ ଆସିଲେ ଯୋଉ ସମୟରେ, ଏଇଥିପାଇଁ ସେମାନେ ଶୀଘ୍ର ପଳେଇବେ, ତାଙ୍କର କହିଲେ ସମ୍ବନ୍ଧ ଆଗେ କିଛି ନାହିଁ, ଗୋଟେ ଦିନ ସେ ସ୍ତ୍ରୀ ଛାଡ଼ିଦେବେ, ଗୋଟେ ଦିନ ଲାଗିବ ତାଙ୍କ ସ୍ତ୍ରୀ ବାପା ମାଆ ଛାଡ଼ିବା ପାଇଁ, ବାପା ମାଆ ତ ସେ 18-19 ବର୍ଷ ଛାଡ଼ିଥାନ୍ତି, ଆଉ ତାଙ୍କର କିଛି ନାହିଁ, ତାଙ୍କର କାହା ସହିତ ସମ୍ପର୍କ ନାହିଁ। ଆଉ ସ୍ତ୍ରୀକି ଛାଡ଼ିବାଟା ଗୋଟେ କମନ କଥା, ତାଙ୍କର ଆଜି ଇଚ୍ଛା ହବ ବସିଯିବେ, ଦିଅ ନା ଡିଭୋର୍ସ କରିଦେବା ନା କୋର୍ଟକୁ ଚାଲ, ତା ପ୍ରାଇଭେଟ ଏମିତି କୋର୍ଟରେ ଟଣା ଘୋଷରା ନାହିଁ, ତାଙ୍କର ପ୍ରାଇଭେଟ ସବୁ ଅଛନ୍ତି ଓକିଲ ମାନେ, ସେ ଯିବେ ମିଡିଏଟର କରିକି ଏତିକି ପଇସା ନେବେ ସମାଧାନ କରିଦେବେ, ଗଭର୍ଣ୍ଣମେଣ୍ଟରୁ ସବୁ ନେଇ ଆସିବେ, ତାଙ୍କୁ ଗୋଟେ ସୁବିଧା ହୁଏ। କିନ୍ତୁ ତାଙ୍କର ଗୋଟେ ଡ୍ରବ୍ୟାକ୍ ରହିଛି, ତାଙ୍କର ଗୋଟେ ଡ୍ରବ୍ୟାକ୍ ରହିଛି, କାରଣ ଆର୍ଟିଫିସିଆଲି ସିନା ତୁମେ ଗୋଟେ, କାରଣ ଯାହାର ଅନ୍ତରରେ ଗୋଟେ ବିଶ୍ୱାସ ସ୍ନେହ ନାହିଁ ସେ ବି ଭଗବାନ ପାଖରେ ଲଗେଇବାଟା କଷ୍ଟ। ସେ ପ୍ରଭୁପାତ ଥିଲେ ବୋଲି ଏମ୍ପାୱାର୍ଡ ଲୋକ, ଭଗବାନଙ୍କ ଲୋକ ଥିଲେ ବୋଲି ସେ ଲଗେଇଦେଲେ ନା, ତାପରେ ଆଉ କେହି ପାରୁଛନ୍ତି ନା କ'ଣ, ତାଙ୍କୁ କାମରେ ଲଗେଇକି ତୁମେ ହଜାର ଭାରତୀୟ ଲୋକ କଣ୍ଟ୍ରୋଲ କରିଦେବ, ଗୋଟେ ବିଦେଶୀ କଣ୍ଟ୍ରୋଲ କଲ, କାରଣ ଭାରତୀୟ ଲୋକଙ୍କର କ'ଣ ସେ ମାନି ନେବେ, ସେ ବିଦେଶୀ ଲୋକ ଏମିତି ତୁମେ କଣ୍ଟ୍ରୋଲ କରିପାରିବେନି, ତୁମ ପାଖରେ କିଛି ଶକ୍ତି ଥିବାର ଅଛି, ସେ ତୁମେ ଅନୁତନ କଥା କହିକି ତୁମେ ତାଙ୍କୁ କନଭିନ୍ସ କରିପାରିବ ନାହିଁ, ଭୁତେଇ ପାରିବନି, ଓଡ଼ିଆରେ କୁହନ୍ତୁ ନା ଭୁତେଇ ଦେବା, ଭୂତ ଓଡ଼ିଆଙ୍କୁ ଭାରତୀୟ ଲୋକଙ୍କୁ ଭୁତେଇ ଦେଇପାରିବ, ତାଙ୍କୁ ଭୁତେଇ ପାରିବନି। ସେ ଯେଉଁଦିନ ତୁ 50 ବର୍ଷ ତୁମ କତିରୁ ଦେଖା ନେଲା ବି ଲାଷ୍ଟ ମୋମେଣ୍ଟ ତୁମେ କିକ୍ ଆଉଟ୍ କରିଦେଇପାରିବେ, ସେ ଦେଖିବେ ତୁମ ଡାଉଟ୍ ଆସିବ, ସେ କାହିଁକି ନା ତାଙ୍କର ପୁରା ତାଙ୍କ ସଭ୍ୟତାଟା ହଉଛି ସେୟା ପୁରା, ସେ ସବୁ ସବୁ ଜିନିଷ ସିଷ୍ଟମେଟିକ କରିବା ପାଇଁ ଚାହାନ୍ତି, ତାଙ୍କ ପାଇଁ ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ, କାହିଁକି ତାଙ୍କର ଯେହେତୁ ସ୍ନେହ ମମତାଟା ପ୍ରଥମରୁ ନାହିଁ, ଭଗବାନ ପାଖରେ ଲଗେଇବାକୁ ହେଲେ ତାଙ୍କୁ ସେଇଭଳିଆ ଗୋଟେ ସାଧୁ ଦରକାର, ସେଥିପାଇଁ ସେମାନେ ସବୁବେଳେ ସାଧୁ ଖୋଜନ୍ତି, ପ୍ରୋବା ଥିଲେ ନା ତାଙ୍କୁ ଲଗେଇ ଦେଇଥିଲେ, ସେ ଏଫେକ୍ସନ୍ ଦେଉଥିଲେ। କିନ୍ତୁ ଇଣ୍ଡିଆନ ମାନଙ୍କର ଆଉ ଗୋଟେ ଅଡୁଆ ରହିଲା, ଇଣ୍ଡିଆନ ମାନଙ୍କର ଆମର ସ୍ନେହ ମମତା ଅଛି କିନ୍ତୁ ଭଗବାନ ପାଖରେ ଲଗଉନି, ଆମେ ଲଗଉଛେ ସଂସାର, ତାଙ୍କର ନାହିଁ କିନ୍ତୁ ସାଧୁ ଧରିକି ସେ ତାଙ୍କର ଲଗେଇବେ, ଆମର ଅଛି, ଆମର କୋଉଥିରେ ଲାଗିଛି କୁଆଡ଼େ, ସେ ସଡୁ ଗୋଟେ ଅଛି କଣ, ପୁଣି ସଡୁ ଆଉ ଗୋଟେ, ତା ସଡୁର ଆଉ ଗୋଟେ କଣ ଭାବିଲେ, ସଡୁ ଗୋଟେ କଣ ଅଛି ସଡୁର, ପୁଣି ସେ କେତେ କୁଆଡେ ଲଗେଇଥିବେ ଯେ ସମ୍ପର୍କ ତାର, କାରଣ ସେ ଶାଢୀର ବାହାଘର, ସେ ଶାଢୀର ତାର ସଡୁର ବାହାଘର, ତାକୁ ଇଏ ନିଅ, ତାକୁ ସେଟା ନେଇକି ଦିଅ, ସେ କେତେ କଥା ତାର ସବୁ ଶାଢୀ ସଂଖ୍ୟା ଚାଲିଥିବ, ଜୀବନ ସାରା ଗୋଟେ ସାଇକେଲ ଧରିକି ବୁଲୁଥିବେ, ଭାରି ଖୁସି, କଣ ନା ମୁଁ ଶାଢୀ ଦେଇଦେଲି ଆଉ ସେ ବ୍ୟବହାର ଆସିଥିଲା। ଇଏ ଗୋଟେ ଯୋଉ କଷ୍ଟମ ରହିଛି, ଇଏ ସାମାଜିକ ଲୋକ ପାଇଁ ଠିକ, ଭକ୍ତିଟା ବିଲକୁଲ ନାହିଁ, ଭକ୍ତି ପାଇଁ ଟିକେ ଚିନ୍ତା ହେଇଗଲେ ସମ୍ମାନ ଛାଡ଼ିଦେବା, କୁନ୍ତି ଟିକେ ଚିନ୍ତା କରିଦେଉଛନ୍ତି ବୋଲି ସମ୍ମାନ ଛାଡ଼ିଦେବା ନାହିଁ କହୁଛନ୍ତି ଭଗବାନଙ୍କୁ। ଆଉ ସ୍ନେହ ପା ସିମ ଚିନ୍ତି ଦୃଢ଼ ପାଣ୍ଡୁ ସୁବୃଷ୍ଣେଶୁ, ଆଉ ସମ୍ବନ୍ଧ ଗୋଟେ ରହିଲା ମାନେ ତୁମର ଚିନ୍ତା ଲାଗିଯିବ, ସେ ସମ୍ବନ୍ଧଟା କୃଷ୍ଣ ସମ୍ବନ୍ଧ ହବାର ଅଛି, ଜୀବନରେ ସମ୍ବନ୍ଧଟା ବହୁତ ବଡ଼, ସେଥିପାଇଁ ସମ୍ବନ୍ଧ ଜ୍ଞାନଟା ପ୍ରଥମ ନା, ଦାସ ଆଗେ କୁହାଯାଉଛି, ଦାସ ଦାସ ତୁମେ ଦୀକ୍ଷା ନେଲ ଭଗବାନଙ୍କର ପାଦାଶ୍ରୟ କଲ, ତୁମେ ହେଲେ କୃଷ୍ଣଙ୍କର, ତୁମେ ଆଜିଠୁ କୃଷ୍ଣଙ୍କର ଗୁରୁଙ୍କର, ତୁମର ତୁମ ନିଜର ନା, ଏଇ ପର୍ଯ୍ୟନ୍ତ ଏଇ ଷ୍ଟେଜ୍କୁ ନହେଲେ ତୁମର କ'ଣ ସମ୍ବନ୍ଧ, ଯେତେ ଦିନ ଦୀକ୍ଷା ନେଲେ ତୁମର କ'ଣଟା, ତୁମେ ତୁମର ମାଳି ଗଡ଼ଉଥିବ ତୁମ ସଂସାର ପାଇଁ ନା, ଆଉ କ'ଣ ମାଳି ଗଡ଼େଇଦେଲ ତୁମର ଶୁଳମାଳା ଜପ ସେଲା, ବାସ କେମିତି ଭଲ ଟଙ୍କା ପଇସା ରୋଜଗାର କରି ଘର ଚଳେ, ତୁମେ କୋଉ ଭଗବାନ କଥା ଚିନ୍ତା କରିବ ନା, ଆବଶ୍ୟକ ନାହିଁ କହୁଛନ୍ତି, ଯେ ଆତ୍ମରତି ପ୍ରାପ୍ତ ହେଇଛି, ଆତ୍ମରତି କିଏ ନା ବାଳକ, ବାଳକ ପାଖରେ କିଛି ସମୟ ଦେଖିବା, ଏ ପ୍ରଭାତ ଗୋଟେ ଲେକ୍ଚର ମୁଁ ପଢୁଥିଲି, ପଢୁଥିଲି ନା ଶୁଣୁଥିଲି, ପ୍ରଭାତ କହୁଛନ୍ତି ନା ପଢୁଥିଲି ବୋଧେ, ଉପସ୍ଥିତ ଲେଖୁଛନ୍ତି ଯେ ଏମିତି ନାହିଁ ଯେ ଗୋଟେ ବାଳକର ସେ ପୁରା ସମ୍ପୂର୍ଣ୍ଣ ଯେମିତିକି ଲୋକ କୁହନ୍ତି ବାଳକ ହଉଛି ଭଗବାନ, ମଣିଷକୁ କୁହନ୍ତି ବାଳକ ହଉଛି ଭଗବାନ ଭଳିଆ, ଛୁଆମାନେ ଯାହା ଧରିବେ ଛୁଆମାନେ ଖାଇବାକୁ ଦେଲେ ସୁମଙ୍ଗଳ ହବ। ଛୋଟ ପିଲାମାନଙ୍କର ଯେ କାମନା ନାହିଁ ତାହା ନୁହେଁ, ତାଙ୍କ ପାଖରେ ସବୁ ରହିଛି, ସର ପଡ଼ିଗଲେ ସବୁ ଆସିବ, କିନ୍ତୁ ସେଇ ସମୟରେ ସେମାନେ ଯେହେତୁ କାମ କ୍ରୋଧରେ ବଶବର୍ତ୍ତୀ ନ ହେଇଥାନ୍ତି ତାଙ୍କ ଅନ୍ତରଟା ନିର୍ମଳ, ତାଙ୍କ ପାଖରେ ଗୋଟେ ଜିନିଷ ରହିଛି। ଭାଗବତ କହିଲେ ଆତ୍ମରତି ଆତ୍ମକ୍ରୀଡ଼ା ବିଚରତେ ବାଲବତ୍ ନମେ ମାନବ ମାନବ ନ ଚିନ୍ତା ଘେହ ପୁତ୍ରୀଣ। ତାଙ୍କର ଛୋଟ ପିଲାର ବେଶୀ ଚିନ୍ତା ତା ମୁଣ୍ଡରେ କିଛି ଘୁରେ ନା, ଫଟକି କାମ କରିଦେ ପୁଣି ଛାଡ଼ିଦେବ। ଗୋଟେ ଛୋଟ ପିଲା ବେଶୀ ସମୟ କିଛି ଚିନ୍ତା କରିପାରିବ, ଖାଇଦେବ ଶୋଇଯିବ, ତାର ଉଠିଲା ପାଠ ପଢା, ପାଠ ପଢା ଆସିଲା କୁଆଡ଼େ ବହି ପତ୍ର ଫୋପାଡ଼ ଦେଇକି ସେ ସିଲଟ ଖଡ଼ି ପଡ଼ିଥିବ ତାର ଡିଆ ମାରିଥିବ, ଚିନ୍ତା ନାହିଁ। ପୁଣି ପାଠ ପଢିଲା ବେଳକୁ ଖୋଜ କୋଉଠି ରଖିଛି ବହି, ତା ମା ଲୁଚେଇ ଦେଇଥିବ, କୋଉଠି ବହି ରଖିଛୁ ବାହାର କର, ମାଡ଼ ଘର ତା ଉପରେ ବହି ଫୋପାଡ଼ି ଯାଇଥିଲି, କୁଆଡ଼େ ବହି ପଡ଼ିଥିବ ପଡ଼ିଥିବ ତା ଡିଆ ମାରିଥିବ, ଚିନ୍ତା ତାର ଗୋଟେ ନାହିଁ, ତୁମ ମୁଣ୍ଡରୁ ଚିନ୍ତା ପଳେଇବ। ଯେତେ ତୁମେ କୁହନ୍ତୁ ଓଡ଼ିଆରେ କୁହନ୍ତୁ ପାକଳ, ପାକଳ ହବ, ଯେତେ ପାକଳ ହବ କଣ ହବ ସେତେ ଚିନ୍ତା ପଡ଼ିବ, ଏଇଟା ହେଇପାରିଲାନି ସେଇଟା ହେଇପାରିଲାନି, ନାତିଟା ଏମିତି ହେଲାନି, ଝିଅଟା ଏମିତି ହେଲାନି, ଘରଟା ଏମିତି ହେଲାନି। ଯେତେ ତୁମର ପକ୍ୱ ଅବସ୍ଥା ପରିପକ୍ୱ ଅବସ୍ଥା ଆସିବ ସେତେ ତୁମର ସଂସାର ଚିନ୍ତାଟା ମାଡ଼ି ବସିବ। ତାହେଲେ ଧର୍ମଟା ଗୋଟେ ପୁରା ସର ଧର୍ମଟା ତୁମେ ଏତେ ଦିନ ସମ୍ବନ୍ଧରେ ରହିଛ, ଏତେ ଦିନ ତ ସମ୍ବନ୍ଧରେ ରହିଛ, ତୁମେ ସମ୍ବନ୍ଧ କାଟିପାରିବ ନାହିଁ, ଯୁଆଡ଼େ ପଳେଇଲେ କ'ଣ ସଂସାରଟା ମୁଣ୍ଡ ହୋଇଧରିଥିବ ଆଉ ଛାଡ଼ିପାରିବ, କାରଣ ଭଗବାନ ସହିତ ସମ୍ବନ୍ଧ ନହେଲେ ସଂସାରରୁ କେବେ ଭୁଲି ହବନି, ଏର ସାର ହଉଛି ଏଇଟା। ନା ପିତାକୁ ନା ମାତାକୁ ନା ସ୍ୱରକୁ କାହାକୁ ଭୁଲିବା ବହୁତ କଷ୍ଟ, ଭଗବାନ ସହିତ ସମ୍ବନ୍ଧ ରଖିବା, ସେ ଯେଉଁ ଆତ୍ମରତି କହୁଛନ୍ତି ବାଳକମାନଙ୍କ ସେଇଟା ଥାଏ ଆତ୍ମରତି, ନିଜକୁ ନିଜେ ଆନନ୍ଦ ପାଆନ୍ତି, ସେ ହସୁଥିବେ ଆତ୍ମରତି ଯଶ ଆତ୍ମରତିରେ ବସିଆ ଆତ୍ମତୃପ୍ତ, ଆତ୍ମରେ ତୃପ୍ତ ହଉଥିବ, ଆତ୍ମତୃପ୍ତ ମାନେ ଭଗବତ କାର୍ଯ୍ୟ ଯାହା କରିଦେ ସେ ତାର ଖୁସି। ଆମର ସବୁ ସବୁଥିରେ ଗୋଟେ ଡିମାଣ୍ଡ ରହିଛି, ସେ ପ୍ରସାଦ ହେଲେ ଗୋଟେ ଡିମାଣ୍ଡ, ରହିବାର ଗୋଟେ ଡିମାଣ୍ଡ, ଖାଇ ସବୁଥିରେ ଗୋଟେ ଡିମାଣ୍ଡ ରହିଛି, ସେଟା ତୃପ୍ତି ଅବସ୍ଥା ନୁହେଁ, ତୃପ୍ତ ଅବସ୍ଥା ଆମର କିଛି ନାହିଁ, କାରଣ ଯାହାର ମନର ଅସନ୍ତୋଷ ରହିଲା ସେ ଅସନ୍ତୋଷ ଯେତେ ସମୟ ରହିଛି ସେ ସମୟ ଦୁଃଖୀ। ଅସନ୍ତୋଷଟା ତୁମ ମନ ଭିତରେ ଯେକୌଣସି କାର୍ଯ୍ୟ ପାଇଁ ଯେତିକି ସମୟ ଅସନ୍ତୋଷ ରହିଲା ସେଥିଟା କଣ ବିଷ, ତମ ମୁଣ୍ଡରେ ବିଷ ଚଢ଼ିକି ରହିଲା, ତୁମେ ଯଦି ସାଟିସ୍ଫାଏଡ୍ ନୁହଁ ସନ୍ତୁଷ୍ଟ ନୁହଁ ତାହେଲେ ତମେ ଭଜନ 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 ହବନି କି କର୍ମ ହବନି, କେଉଁଟା ବି ଠିକ ହବ, ଆଉ ବ୍ୟକ୍ତି ବି କେବେ ହେଇପାରିବନି, ଶରୀର ସମ୍ବନ୍ଧରେ କେବେ ତୃପ୍ତ ହେଇପାରିବନି, ସେ ତୃପ୍ତ ଯେ ଆତ୍ମରତି ଆତ୍ମତୃପ୍ତ। ତାପରେ ତୃତୀୟରେ କହିଲେ ଆତ୍ମନି ଏବଚ ସନ୍ତୁଷ୍ଟ, ଆତ୍ମାରେ ଯେ ସନ୍ତୋଷ ହେଇକି ରହିଛି ତାର ବାହ୍ୟ ବସ୍ତୁ କି ଦରକାର, ଧନ ସମ୍ପତ୍ତି ମାନ ସମ୍ମାନ ଏଗୁଡ଼ା ସବୁ କିଛି ତାର ଦରକାର, ଅର୍ଥାତ୍ ଏ ସବୁଟାକୁ ରେଫର କରିଦେଲେ ଭଗବାନ ପାଖକୁ ପଳେଇଯିବ। ଆତ୍ମାରେ ସନ୍ତୁଷ୍ଟ ଆତ୍ମାରେ ତୃପ୍ତ ହେଇପାରିବ ଯେତେବେଳେ ଭଗବାନଙ୍କ ସହିତ ସମ୍ବନ୍ଧ, ଭଗବାନଙ୍କ ବିନା ତ ଗୋଟେ ଜୀବ କେବେ ଶରୀରର ଡିମାଣ୍ଡରୁ କେବେ ମୁକ୍ତ ହେଇପାରିବ ନାହିଁ। ତୁମେ ଯେତେ ରେଗୁଲେଟିଭ ହୁଏ ଯୋଗୀ ମାନେ ବହୁତ, ସେ ହିମାଳୟରେ କ'ଣ ଏବେ ଯୋଗୀ ନାହାନ୍ତି, ବହୁତ ସେ କ'ଣ ଜଳ ଫଳ ଖାଇକି କ'ଣ ସେ ଯେଉଁ ଅଛି କି ସାଗର ଗୋଟେ କ'ଣ ହେଟା ଗୋଟେ କ'ଣ କ'ଣ ହିମାଳୟ ଉପରେ ଗୋଟେ କି ପାଣି ଅଛି ସେ ମାନସରୋବର, ମାନସରୋବର ସେ ପାଖରେ ସବୁ ରହୁଛନ୍ତି ବୁଦ୍ଧିଷ୍ଟ ଗୁଡ଼ାକ ଏଠି ଯାଇ ରହିଲେଣି, ବୁଦ୍ଧିଷ୍ଟ ମାନେ ବେଶୀ ସିଆଡ଼େ ରହୁଛନ୍ତି, ସେ ରହୁଛନ୍ତି ସେ ବରଫ ଭିତରେ ରହୁଛନ୍ତି, ସେ ଜଳକୁ ପିଉଛନ୍ତି, ସେ ଜଳ ହିମାଳୟରେ ଏଭଳି କାଳେ ସ୍ଥାନ ଯେଉଁ ଶୁଣୁଥିଲେ ସେ ଜଳ ଗୁଡ଼ା ତୁମେ ପିଇଦେଲେ ତ ଭୋକ ଲାଗିବେ, ଏଭଳି ଫଳ ଅଛି ଏଭଳି ସ୍ଥାନ ଅଛି, ସେଭଳିଆ ବି ସବୁ ରହିଛନ୍ତି, କୋଉ ନାରୀକି ଦେଖିନାହାନ୍ତି କିଛି କରୁନାହାନ୍ତି, କେଉଁଠୁ ଗୋଟେ ମୁଁ ଶୁଣୁଥିଲି ବା, ଇଏ ଯେତେ ତୁମେ ତପସ୍ୟା କର ଭଲ ମନ୍ଦ କର କଣ ଭୁଲିଯିବ ସଂସାରକୁ, କାହା ପାଖରୁ ଗୋଟେ ଶୁଣୁଥିଲି, ସେ ଯେତେବେଳେ ଯାଉଥିଲି ବାଲେଶ୍ୱର ସାଇଡ଼ରେ ଭାଗବତ କଥା କରିବା ପାଇଁ କି କ'ଣ ଗୋଟେ ଶୁଣିଥିଲି, ସେ ଛୁଆମାନେ ଯାଆନ୍ତି ମାନସରୋବର, ମାନସରୋବର ସେ ବାଲେଶ୍ୱର ଗୋଟେ ଝିଅ ଯାଇଛି, ତାଙ୍କ ସବୁ କଲେଜ ଟ୍ରିପ୍ ପଡ଼େ, ସେ ପଳେଇଛନ୍ତି ସବୁ, ସେ ଇଞ୍ଜିନିୟର କେଉଁଠି ଦିଲ୍ଲୀ ଫିଲ୍ଲେ କେଉଁଠି ପଡ଼ୁଥିଲା କ'ଣ ଇଞ୍ଜିନିୟର ଫିଞ୍ଜିନିୟର କ'ଣ ଯାଇଛି, ଗଲାବେଳକୁ ସେ ତାଙ୍କର ଏମିତି ପୁଅ, ଆଜିକାଲି ତ ପୁଅ ଝିଅ ସବୁ ତାଙ୍କର ତ ଯୁଆଡ଼େ ଗଲେ ପ୍ରକୃତିଟାକୁ ନଷ୍ଟ କଲେ, ତାଙ୍କୁ ତ ସବୁ ଭୋଗ ଦେଖା ହବ, ସେ ଆଉ ତପ କ'ଣ ଆଉ ଦେଖି, ତାଙ୍କ ସବୁ ଯୁଆଡ଼େ ଯିବେ ମଠ ମନ୍ଦିର ଯୁଆଡ଼େ ଯିବେ ଖାଲି ଭୋଗ, ଆସି ତାଙ୍କ ସେ ପୁଅ ଝିଅ ତାଙ୍କର ହାତ ଦ୍ୱାରା ଧରିକି ଏମିତି ବୁଲାବୁଲି କରୁଛନ୍ତି, ଆସି ତାଙ୍କ ପଳେଇ ଯାଇଛନ୍ତି ଗୋଟେ ଭିତରୁ, ତାଙ୍କର ଯୋଉ ଟୁର୍ ଜାଗା ଛାଡ଼ିକି ମାନସର ଭିତରୁ ପଳେଇ, ଭିତରୁ ପଳେଇଲେ ସେ ଗୋଟେ ବାବାକୁ ଦେଖିଲେ, ସେ ବାବା ତାର ବସି ଆଉ ଦେଖିଲା ଆଶ୍ଚର୍ଯ୍ୟ ଲାଗୁଛି, ଏତେ ପତଳା ଲୋକ ତ ପଚାରେ ତୁମର କେତେ ବର୍ଷ, ସେ ହିନ୍ଦୀରେ କହିଲା ଏଇ ଓଡ଼ିଆର କଥା ଅଛନ୍ତି ଧରିଦେଲା, ସେ କେତେ କହିଲା ମୁଁ ଶହେ କେତେ ବର୍ଷ, 130 ନା 140 ବର୍ଷ ଆଉ ଏମିତି ରହିଛି, କିନ୍ତୁ ସାଙ୍ଗେ ସାଙ୍ଗେ ତା ଘର ଆଡ୍ରେସ ମନରେ ପକେଇଲା, ମୋ ଘର ବାଲେଶ୍ୱର, ଏତେ ବର୍ଷ ତୋର ମୋ ଘର ଛାଡ଼ିଥିଲି। ଦେଖ ସେ ଯାଇ ହିମାଳୟରେ ରହିକି ବରଫ ଭିତରେ ଜଳ ଖାଇ ଖାଇ ରହିକି ତା କେତେ ଶହେ କେତେ ବର୍ଷ ହେଲାଣି, କିନ୍ତୁ ଭୁଲି ପଡ଼ିଛି। ଭଗବାନଙ୍କର ହବାଟା ଏତେ ସହଜ ନାହିଁ, ସ୍ୱରକୁ ଛାଡ଼ିଦେବାଟା ଏତେ ସହଜ ନାହିଁ। ଦେଖୁଛୁ ଆମେ ସବୁ ଶୁଣୁଛୁ ଆଉ, ଏ ଭାଇ ଯୋଉ ସେ ବୃନ୍ଦାବନ ସେ ବାବା ଥିଲେ, ସେ ବଡ ତାଙ୍କର ଭଲ ଭଜନ ସାଧନ କରନ୍ତି, କିନ୍ତୁ ମାନେ ଗୋଟେ ଜିନିଷ ଆମେ ପର୍ଟିକୁଲର ଲକ୍ଷ୍ୟ କରୁଛୁ ଯେ କେତେ ସ୍ୱର ଆସକ୍ତିଟା, ମାନେ ତାଙ୍କୁ ନିନ୍ଦା କରାଯାଉନି, କିନ୍ତୁ ସ୍ୱର ସମ୍ବନ୍ଧରେ ବହୁତ ବଳବାନ। ଆମେ କେବଳ ଗୁରୁଦମୁଦ୍ର ଦେଖିବୁ, ସେ କାହାକୁ ଚାହାନ୍ତିନି, କାହା କଥା କୁହନ୍ତିନି, ମଠ ମନ୍ଦିର କଥା ବି କହିଲେ ଗଲେ କିଏ ବି ଗୁରୁ ସେ ଭାଗ ବ୍ୟବସ୍ଥା କରିବ, ସେ ମଠ ମନ୍ଦିର ଚାଲିବ, ଶିଷ୍ୟର କେମିତି ସନ୍ୟାସ ନେଇଯିବେ, କି କି ମଠ ମନ୍ଦିର କେମିତି ଚଲେଇବେ, କି କଣ କରିବେ, କି ଗୋଟେ ପଇସା ଆସେ, କାହା ସହ ସମ୍ପର୍କ ନାହିଁ। ଏବେ ତ ମୁଁ ପ୍ରବଚନ ସେ ଶୁଣୁଥିଲି, ସେ ଏଡିଟିଂ କରୁଥିଲି, ସେଥିରେ ସେ ଗୁରୁଦେବ କହୁଛନ୍ତି ଆଉ ଗୁରୁ ମଠ ମନ୍ଦିର ପ୍ରତି ବି ଆସକ୍ତି ହେବେନି, ଶିଷ୍ୟ ପ୍ରତି ବି ଆସକ୍ତି ହେବେନି, ତାଙ୍କର ଆସକ୍ତି କେବଳ କୃଷ୍ଣ ପାଇଁ ରହିବ, ଏଇ ଜାଗାଟା ମୋର, ମୁଁ ଏଇଟା କରୁଛି, ଏ ଆସକ୍ତି ବି ନୁହେଁ, ଏ ଆସକ୍ତି ରହିଲେ ପୁଣି ତାକୁ ସେ ଜାଗାରେ ଜନ୍ମ ହେବାକୁ ପଡିବ, ଶିଷ୍ୟ ଆସକ୍ତି ବି ସେ ରଖିବନି, ସେ କେବଳ କୃଷ୍ଣ ଆସକ୍ତି ରଖିବ। କେତେ କାହିଁକି ଗୁରୁ କହୁଛନ୍ତି ଗୁରୁମାନେ ସେ କୃଷ୍ଣ ଆସକ୍ତି, ତାଙ୍କର ଆଉ କ'ଣ ଆସକ୍ତି ଦରକାର। ସେ ବାବା ଥିଲେ ଏଇ ଯୋଉ ସାଇକ୍ଲୋନ୍ ହେଲା, ଏଇଟା ଏଇଟା କେତେ କେବେ ୟା ପୂର୍ବରୁ ଦୁଇଟା ତିନିଟା ପୂର୍ବରୁ ଗୋଟା ହେଇଥିଲା, ଏ ଯୋଉ ସେଇଟା ଶେଷ କହିଲେ କେତେ 80-90 ବର୍ଷରେ ମୋତେ ନେଇ ଚାଲ, ମୁଁ ଗାଁ ଦେଖିକି ଆସି, ଏତେ ବାତ୍ୟାରେ କ୍ଷତି ହେଇଛି, ଲୋକଙ୍କର ଯିବା ଦେଖିକି ଆସିବା। ସେ କେବେ ଆସିନଥିଲେ ବ୍ରଜ ଛାଡ଼ିକି, ଦେହଟା ଏମିତି ଆଉ ଗୋଟେ ଜିନିଷ ପୁରା ଲାଗିଯିବ, ଆଉ ପ୍ରଭୁ ସେମାନେ ରାଗି ଯାଉଛନ୍ତି, ଆଉ ଯଦି ଦେହ ରାମାୟଣ ଶ୍ଲୋକ ସେଟା ପ୍ରଭୁ ଲାଗି ଯାଉଛନ୍ତି, ଜନମି ଜନ୍ମଭୂମି ସ୍ୱର୍ଗ ଆଦପି ଗରିଅସି, ସେ ଶ୍ଲୋକ କହୁଛନ୍ତି ଜନନୀ, ଏଟା ଆମେରିକା, ଏଟା ଇଣ୍ଡିଆ, ସବୁ କାଟି ଗୁଡ଼ିଛନ୍ତି। ଏବେ ସବୁ ଆମେ କୃଷ୍ଣଙ୍କର, ଏବେ ସବୁ କିଛି ନାହିଁ, ଇଣ୍ଡିଆନ ଆମେରିକାନ କ'ଣ, ଏବେ ସବୁ କିଛି ନାହିଁ, ସବୁ ନନ୍ସେନ୍ସ, ଏଟା ବେକାର। ଏତେ ବଡ ବଡ ମାନେ ଜଗତର ଯାହା ସବୁ ରହିଛି ସବୁ କାଟିକି ଫୋପାଡ଼ି ଦେଉଛନ୍ତି, କାରଣ ଏଥିରେ କିଛି ମୂଲ୍ୟ ହିଁ ନାହିଁ, ଏଟା ଗୋଟେ ଅସ୍ଥାୟୀ ଜିନିଷଟା ଜଗତର ସୃଷ୍ଟି ହେଇଛି, ବିଜ୍ଞାନ ହୁଅ, ରାସ୍ତା ହୁଅ, ଭଲ ରାସ୍ତା ହେଇଗଲା, ଗାଡ଼ି ହେଇଗଲା, ଘୋଡ଼ା ହେଇଗଲା, ଯାହା ହେଇଗଲା, ଯେ ହେଲା ଆତ୍ମାର କ'ଣ ନା। ମୁଁ ପଚାରୁଛି ଜଗତର ସବୁ ଭଲ ହେଇଗଲେ ଆମେ ନିନ୍ଦା କରିପାରିବାନି, ସ୍ୱର ପାଇଁ ସବୁ ଭଲ ହେଇଗଲା, ଆତ୍ମାର କ'ଣଟା ଲାଭ ହେଇଛି? ଆଉ ଯେତେ ସ୍ୱର ପାଇଁ ଜିନିଷଟା ବଢ଼ିଯାଉଛି ସେଗୁଡ଼ା ସବୁ ଆତ୍ମ କାର୍ଯ୍ୟରେ ବାଧ୍ୟ ହେଇଗଲା, ଲାଭ କିଛି ହଉନି ଜୀବନ। ଯଦି ପରମାର୍ଥ ଦୃଷ୍ଟିରେ ଦେଖିବା ଏସବୁ ସବୁ ବେକାର, କିଛି ଲାଭ ନାହିଁ, କୌଣସି ଲାଭ ନାହିଁ। ତାଙ୍କ କଥା ଗୁଡା ସବୁ ମାର୍କ କରିକି ଦେଖୁଛି, କ'ଣ ସେ କୌଣସି ଜିନିଷ ଗୁଡାକୁ ପସନ୍ଦ କରୁନାହାନ୍ତି, କୌଣସି ଜିନିଷ ସେ ଆପ୍ରିସିଏଟ୍ କରୁନାହାନ୍ତି, ନାଇଁ ଗୋଟେ ସବୁ ନନ୍ସେନ୍ସ, କିଛି ଆବଶ୍ୟକ ନାହିଁ। ଜୀବନ ଧର୍ମ ହଉଛି କୃଷ୍ଣ ପାଖକୁ ଯିବା, ଆମେ ବ୍ୟାକ୍ ଟୁ ଗଡ୍ ହେଡ୍, ଆମେ ଆମେରିକା ରହିବାନି କି ଇଣ୍ଡିଆରେ ରହିବାନି, ପ୍ରଭାତ କହୁଛୁ ଆମର ଏଠି ରହିବାର ନାହିଁ, ଆମେ ତ ଯିବାର ଅଛି, ଆମର ବ୍ୟାକ୍ ଟୁ ଗଡ୍ ହେଡ୍, ଆମ ଭଗବାନ ପାଖକୁ ଯିବାର ଅଛି। ଏଠି ଏଠି ଆମର ଯେତେ ପ୍ରକାର ଭଲ ବ୍ୟବସ୍ଥା ହେଲେ କ'ଣଟା ଅଛି, କ'ଣ ତ ଲାଭ ଅଛି? ତୁମେ ଗୋଟେ ଘରେ ରହିବା, ତୁମର ଖଣ୍ଡେ ରହିବାର ଅଛି, 50 ବର୍ଷ ରହିଛି, 100 ବର୍ଷର ଖଣ୍ଡେ ଘର ଦରକାର, ତୁମେ 10 ତାଲା ବିଲ୍ଡିଂ କଲେ ବି କ'ଣ ତୁମର ଲାଭଟା ଅଛି? ସେଟା ଆତ୍ମାର କେଉଁ କାମରେ ଲାଗିବ? ଆତ୍ମା ତ ଗୋଟେ ଘର ଭିତରେ ପଶିଛି, ପୁଣି ତାକୁ ଆଉ ଗୋଟେ ଘର ଭିତରେ ପୁରଉଛୁ, ସେଥିରେ କିଛି କିଛି କାର୍ଯ୍ୟ ହିଁ ନାହିଁ। ଯଦି ଶରୀର ସମ୍ବନ୍ଧରୁ ଖସିବାଟା ଏତେ ସହଜ ନୁହେଁ, ବିଲକୁଲ ସହଜ ନୁହେଁ, ସବୁବେଳେ ଚିନ୍ତା ଆସିଯିବ, ସ୍ତ୍ରୀ ପୁତ୍ର କନ୍ୟା ଗୃହ ସମ୍ପତ୍ତି ଏଗୁଡ଼ା ସବୁ ଆସିଯିବ ଆଉ। ସେଥିପାଇଁ ଆମର ଯୋଉ ମୁଁ ଦେଖୁଥିଲି ଗୋଟେ ଗେମ୍ ପୁରାଣ ନା କେଉଁ ଶ୍ଲୋକଟା ମୁଁ ଦେଖୁଥିଲି କି ନୀତିରେ ସେଟା ଦେଖୁଥିଲି, ସେ ଶ୍ଲୋକଟା ଆଜିକାଲି କୁଆଡେ କେତେ ନୋଟ୍ସ ରହିଲେଣି ଆଉ, ସେଗୁଡ଼ା ସବୁ ସିଷ୍ଟମେଟିକାଲି କୁଆଡେ ଧନ୍ଦାରେ ପୋଷିଲୁଣି ଆଉ କୁଆଡେ ଅଛି ସେଗୁଡ଼ା ସବୁ। ସେ ଲେଖା ହେଇଛି ଜଣେ ସାଧୁ ହେଲା ପରେ କେତେ କେତେ ଦୂରରେ ରହିବ, ବୃନ୍ଦାବନ ଠୁ କେତେ କୋଶ ଆମର କହୁନାହାନ୍ତି, ବୃନ୍ଦାବନ 300 ନା କେତେ କେତେ କୋଶ, ସେ ସାଲବେଗ ଭଜନ ନାହିଁ, 750 କୋଶ ଦିଗ ଦିଶୁ ନାହିଁ, 750 କୋଶଟା ହିସାବ କରିଦେ ଯେତିକି କିଲୋମିଟର, ମୁଁ ହିସାବ କରି ଦେଖୁଥିଲି ସେତିକି, ମାନେ ଏଇ ଓଡ଼ିଶାରେ ଯିଏ ସାଧୁ ହବ ସିଏ ବୃନ୍ଦାବନକୁ ଯିବ, ବୃନ୍ଦାବନରେ ଯିଏ ସାଧୁ ହବ ସିଏ ଓଡ଼ିଶାକୁ ଆସିବ, ନା ଓଡ଼ିଶା ଲୋକ ଅଯୋଧ୍ୟାକୁ ଯିବେ, ମୋବାଇଲ ପାଖରେ ନଥିବ, ମୋବାଇଲରେ ତ ସଂସାର ହେଲା ଆଉ, ନା କ'ଣ ଭାବିଲେ ତୁମେ ନାଲି ପିନ୍ଧିକି ପଳାଉ ନା କୁଆଡ଼େ, ସେ ମୋବାଇଲ ତ ଗପୁଥିବ ଆଉ, କ'ଣ ସ୍ତ୍ରୀ କଥା, ଝିଅ କଥା, ପୁତ୍ର ପୁଅ କଥା, ଏଇଟା କି ବାବାଜୀରେ କ'ଣ ମୂଲ୍ୟ ସିଏ, ତ କ'ଣ ମୂଲ୍ୟ, ତୁମେ ତ ଘର ଆସକ୍ତିରା ଗୃହ ଆସକ୍ତିରା ଲାଗି ଯାଇନି, ସେଗୁଡ଼ା କିଛି ହବ। ସବୁବେଳେ ସ୍ୱର ଆସକ୍ତି ବହୁତ ପ୍ରବଳ, ବହୁତ ପ୍ରବଳ, ତା ଦେହରୁ ମୁକ୍ତ ହେବା ଏତେ ସହଜ ନାହିଁ। ସେଥିପାଇଁ ବିଗ୍ରହ କାହିଁକି ହବ? ଆଚ୍ଛା ଭଗବାନ ନିଜେ ବିଗ୍ରହ ରୂପରେ କାହିଁକି ହେଲେ? ଜୀବତା ଆସକ୍ତିଟାକୁ ସେ ନିରାକାରକୁ ଧ୍ୟାନ କରିପାରିବନି, ନାମଟା ଭଗବାନଙ୍କର ନାମରେ ସବୁ ରହିଲେ ବି ତାକୁ ଆସିବନି, ତାକୁ ଗୋଟେ ଫର୍ମ ଦରକାର। ଭଗବାନ ନିଜେ ପ୍ରକାଶ ହେଲେ ନା, ଭଗବାନଙ୍କୁ ଏମିତି ତିଆରି କରାଯାଇଛି ନୁହେଁ, ଗୋବିନ୍ଦ ଗୋପୀନାଥ ମଦନ ମୋହନ ରାଧାରମଣ ସେ ପ୍ରକଟ ହେଇଛନ୍ତି ନା, ଆଉ ଜଗନ୍ନାଥ ନିଜେ ବିଗ୍ରହ ରୂପରେ ପ୍ରକଟ ହେଇଛନ୍ତି ନା। ଆଉ କ୍ଲେଶ ଅଧିକ ସ୍ତର ତେଷାମ ଅବ୍ୟକ୍ତ ଆସକ୍ତ ଚେତସାମ ଅବ୍ୟକ୍ତ ହି ଗତି ଦୁଃଖ ଦେହ ବଦବୀ ଅଭାବ୍ୟେ। ଭଗବାନ କାଟିଦେଲେ, କହିଲେ ହଁ ଦୁଇଟା ନିରା ମୁଁ ମାନୁଛି, ଦୁଇଟା ଉପାସନା ଅଛି। ଅର୍ଜୁନ ପଚାରିଲେ ନା କେଉଁଠି କିଏ ଆପଣଙ୍କୁ ପାଇବ? ନିରାକାର ଯୋଉ ନିରାକାର ବ୍ରହ୍ମ ଆଦି ଉପାସନା ନିନ୍ଦା କରିପାରିବେନି। କ୍ଲେଶ ଅଧିକ ସ୍ତର ତେଷାମ ଅବ୍ୟକ୍ତ ଆସକ୍ତ ଚେତସାମ, ଅବ୍ୟକ୍ତକୁ ଆସକ୍ତ ହବା ଭାରି କ୍ଲେଶ। ନିରାକାର କଣ ଚିନ୍ତା କରିବ ତୁ? ସେ ନେଇକି ନିରା ଆଚ୍ଛା ନିରାକାର ଯଦି ଚିନ୍ତା କରିବ, ପୁଣି ଲାଇଟ୍ଟା କାହିଁକି ଜାଳୁଛ? ଲାଇଟ୍ଟା ଆକାର କି ନାହିଁ? ମୁଁ ସେଦିନ ବସିକି ଚିନ୍ତା କରିବି, ଯୋଉ ଦେଖିବେ ସେ ଯୋଉ ବୃନ୍ଦାବନ ମାୟାବାଦୀ ଗୁଡା ନାହାନ୍ତି କି, ସେଠି ଗୋଟେ ଦେଖିବେ ତାଙ୍କ ଆଶ୍ରମ ଆଶ୍ରମରେ ଗୋଟେ ଲଗେଇ ଦେଇଥିବେ ଚନ୍ଦ୍ରମା ଭଳିଆ କରିକି ସବୁ ମାରିଥିବେ ଗାର ଗାର, ତାଧିରେ ଓଂ ଲେଖିବେ। ଆଚ୍ଛା ଓଂଟା କାହିଁକି ଲେଖୁଛୁ ପୁଣି? ସେଠି ତୋର ଆକାର ଅଛି। ସେ ପଏଣ୍ଟଟା ସେଦିନ ମୁଣ୍ଡରେ ଢୁକିଲା, ଆରେ ତୁମେ ତ କହୁଛ ଭଗବାନ ନିରାକାର, ନିରାକାର ସବୁ ନିରାକାର ଚିନ୍ତା କର, ଆଉ ସେଠି ଜ୍ୟୋତି ଆ ଚିନ୍ତା କରନି। ଜ୍ୟୋତିଟା ଗୋଟେ ଆକାର ନା, ଜ୍ୟୋତିଟା ଗୋଟେ ଚିନ୍ତା କରିବ ମାନେ ଜ୍ୟୋତିଟା ଗୋଟେ ଆକାର, ଆକାରକୁ ଚିନ୍ତା କଲ ଛାଡ଼ିଲ ଦେଖିବା ନାଇଁ, ମନା କରିଥିଲେ ସେ। ଦେହ ପଦବୀ ଅତ୍ୟତେ, ଦେହ ଧାରଣ କରିଥିବା ଲୋକର ଭାରି କଷ୍ଟ ହଉଛି, ଗୋଟେ ନିରାକାରକୁ ଚିନ୍ତା। ଭଗବାନ ସେଥିରେ ବିଗ୍ରହ ରୂପରେ ପ୍ରକଟ ହେଲେ ନା, ଆଉ ଭଗବାନ ନିଜେ ବିଗ୍ରହ ରୂପରେ ପ୍ରକଟ ହେଲେ କଣ କଣ ଆଚାର୍ଯ୍ୟ ମାନେ ପୁରାଣ ମାନଙ୍କୁ ଆଣି କଲେକ୍ସନ କରିକି ସେ ଗୋପାଳ ଭଟ୍ଟ ଗୋସ୍ୱାମୀ ଦେଖୁଥିଲେ ହରିଭକ୍ତି ବିଳାସ, କଣ କଣ ସେ ରଚନା କରିଛନ୍ତି ସବୁ, ପ୍ରସାଦର ମହିମା, ତୁଳସୀର ମହିମା, ପରିକ୍ରମାର ମହିମା, ପ୍ରଣାମର ମହିମା, କେତେ ଜିନିଷ ସବୁ ଲେଖିଛନ୍ତି। ଗୋଟେ ଜୀବର ଉଦ୍ଧାର ପାଇଁ କେତେ 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 ବଡ ବାଟ ଅଛି। ଜୀବ ଏଇ ସରସ ମନ୍ଦିର ରହିକି ଅଟକିଗଲା, ତାର କୌଣସି ମହିମା ଆସୁନି। ସେଥି ଏଇ ଯୋଉ ତିନୋଟି ଶବ୍ଦ ରହିଛି, ଆତ୍ମରତି, ଆତ୍ମତୃପ୍ତ, ଆତ୍ମସନ୍ତୁଷ୍ଟ, କହିଲେ ଯଶ୍ୟାତ୍ମରତିରେ ବସ୍ୟାତ୍ ଆତ୍ମତୃପ୍ତ ମାନବ ଆତ୍ମନି ଏବଚ ସନ୍ତୁଷ୍ଟ ତସ୍ୟ କାର୍ଯ୍ୟ ନ ବିଦ୍ୟତେ। ତାର କିଛି କାର୍ଯ୍ୟ କରିବାର ଦରକାର ନାହିଁ। ପ୍ରଭୁ ସେଟାକୁ ପ୍ରଥମେ ଆରମ୍ଭ କଲେ, ପ୍ରଥମ ଟର୍ମଟା ଦେଇଛନ୍ତି ଫୁଲ୍ଲି କୃଷ୍ଣ କନସିୟସନେସ୍, ଇଂଲିଶରେ ଥିବ ଯେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ, କୃଷ୍ଣ ଚେତନରେ ସେ ଯେଉଁ କର୍ମ କରୁଛି ସେଥିରେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ତାର ଆଉ କିଛି କରିବାର ନାହିଁ। ଆଜି ମାୟାବାଦୀ ଗୁଡାକ ସେ ସବୁ ମାୟା 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 କହିବେ, ଶେଷରେ ଆସି ହସ୍ପିଟାଲ ଖୋଲିବେ। ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ତାହେଲେ ହସ୍ପିଟାଲଟା ସତ୍ୟ କେମିତି ହବ? ଜଗତଟା ମିଥ୍ୟା ହେଲେ ହସ୍ପିଟାଲ ବି ମିଥ୍ୟା, ତୁ ଖାଲି ମିଥ୍ୟାରେ କାହିଁକି ମାତୁଛ? ଏ ଗରିବ ଲୋକ ହେଲେ ଗୋଟେ ଠକ ନଥିଲା କି, ସେଟା ଗୋଟେ ଥିଲା ପଳେଇଗଲା, ସେ ଆସିଥିଲା କୁଆଡେ, ସେ ଯାଇ ସେ ରାମକୃଷ୍ଣ ମିଶନ ନଥିଲା ଠକଟା, ତା କଣ କର ତାକୁ ପଚାରି, ତୁ କଣ କର, ତୁ ସେବା କର ନା କିଛି ନାହିଁ, ଖାଲି ବାର ମାସ ବସିକି ଖାଇବୁ, କୋଉଠି ଅନ୍ୟ ବାତ୍ୟା ହେଲେ ଯାଇ ଖାଲି ଖାଇବୁ ଆଣ୍ଟିବୁ। ତୁମେ ଜଗତ ତ ମିଥ୍ୟା, ଜଗତ ମିଥ୍ୟା ଲୋକ ମରିଲେ ତୁମର କଣଟା ଅସୁବିଧା ହେବ? ତୁମେ ଖାଇବା କହିଁ ଦଉଛ ପ୍ରବୋଧ କୁ ନାହିଁ, ସେୟା କହିବେ ଆସିକି ପୁଣି ସେଥିରେ ପଶିବେ। ଇଏ ଯୋଉଟା ଯେଉଁ ଜିନିଷଟା କୁହାଯାଇଛି ନିରାକାରବାଦୀମାନେ ବ୍ରହ୍ମବାଦୀମାନେ, ଭାରତବର୍ଷ ତ ବହୁତ କିଛି ମାନେ ଇଏ ହେଇଗଲା ନା, ଅଲଗା ଧର୍ମ ଅପେକ୍ଷା ଯୋଉ ଖ୍ରୀଷ୍ଟିଆନ ମୁସଲମାନ ଏମାନଙ୍କ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ କଣ ହେଲା, ଏ ଯୋଉ ବହୁ ଶାଖା ମାୟାବାଦୀମାନେ ଯୋଉ ବାହାରି ଗଲେ, ଆଉ ଏମାନେ ସବୁ ଇଣ୍ଟରପ୍ରିଟେସନ ପ୍ରବାଦ କୁହନ୍ତି, କେହି ଆଉ ଆଚାର୍ଯ୍ୟଙ୍କୁ ଫଲୋ କଲେଣି, ନିଜ ନିଜର ମତକୁ ନେଇକି ସବୁ ଯିଏ ଯାହା କହିଲା ତାର ବାବା, ସେ ତ ଗୁରୁ, ଆଉ ସେ ଗୁରୁ ଯାହା କହୁଛି ଚେଲା ତାର ମାନିଲା। ଇଏ ଗୁଡା ଏମିତି ମୁଁ ଯାହା କୁହନ୍ତି ଗୋଟେ ଅନ୍ଧ ଧର୍ମାନ୍ଧ ହେଇଗଲେ, ସେ ତ ବାସ ଗୁରୁ କହିଛି ଆଉ, ସେଦିନ କେତେ କୋଉଠି କୋଉଠି ତୁମର ବା ତୁମରି କେନ୍ଦ୍ରାପଡ଼ା, ତ ସବୁ ତ ବାହାରିବ ଏଇଠି ଆଉ। ଏ ଗୋଜବାଣ କୋଉଠି ଥିଲା ମୁଁ, ହଁ କୁଆଡେ ଗଲା ତାର, ସେ ଗୋଟେ ମଝିରେ ବାହାରି ନଥିଲେ କି ଶୁକୁଆ ଗୁରୁବାର ଦିନ? ଗୁରୁବାର ଓଡ଼ିଶାର ଲୋକ ଜାଣନ୍ତି ସେଦିନ ଆମିଷ ଖାଆନ୍ତିନି, ହଁ ସେଠି ସେଠି ଶୁକୁଆ ଭୋଗ ଲାଗିଲାନି କି, ତା ଗୋଟେ ଫିଲ୍ମ ହେଇଗଲା, ତାକୁ ସେ ଫିଲ୍ମ ହିରୋଟା ଗୋଟେ କଣ ତାର କଣ ହେଇଥିଲା ଚାଲିଲା। ଇଏ ଏତେ ପାଖଣ୍ଡ ଭାରତବର୍ଷର ପାଖଣ୍ଡତା ପୁରା ଭର୍ତ୍ତି ହେଇକି ରହିଛି, ପାଖଣ୍ଡ ତ ପୁରା ଭାଗବତରେ ଲେଖା ହେଇଛନ୍ତି, କଳିଯୁଗର ପାଖଣ୍ଡ ବଢିବ ଆଉ, ପାଖଣ୍ଡି ମାନେ ସବୁ ବଢିଯିବେ ଆଉ। ରାଜନ କଣ ସେ ଶ୍ଳୋକ ଅଛି, ଶ୍ଳୋକ ଅଛନ୍ତି ସେଥିରେ, বেদে পাখণ্ড দূষিতা, এদের তো হচ্ছে বেদে পাখণ্ড দূষিতা। রাজনস্য প্রজাবখ্যা শিষ্ণু উদর পরাদ্যুচা, বেদে পাখণ্ড দূষিতা, বেদটাকু এই পাখণ্ডি মানুষ দূষিত করে দেবে। এটা সব পাখণ্ডি গুড়া মানে সাধুর বেশ ধরতে কৌশি বেদ জিনিস মানিবে শহ শহ, এইটি তো দু চারটা ভগবান তোমার সব এইটি লে চাল সেটি তার গুজবাণী করি তার গোটে ফিলিপ বর্তমানে কুয়াড়ে সে গলা। গোটে মনুষ্য মুনি ঋষি এমানঙ্কর বি দেখ মনুষ্যর ভুল নাই বলে কুহনি, মুনি ঋষি মানঙ্কর বি বড় বড় মুনি ঋষি মানঙ্কর বি পতন হয়েছি, সেমানে কেউ নারীর আসক্তির পতন হয়ে যাই, কিন্তু ধন আসক্তির পতন হয়ে না, আর সে তাঙ্কর জগৎকু শিক্ষা দেওয়া পতন হয়ে, কিন্তু সেমানে ধর্মটাকে উল্টা করুনাহান্তি। গোটে বসিক দিনে চিন্তা করুথুলি এই যে নারী প্রতি আসক্তি হবা এটা গোটে বড় জিনিস নুহে, কারণ জীবর প্রেম স্থিতিকে নযাই পারলে সে যুব রাস্তার থাকুক দিনে না দিনে সে ফসিব, তবে কেবল মালিক অটকে দেব অটকে দেব বলে কিছু কই হবনি রাস্তায়। গোটে নারীর প্রতি পুরুষের আকর্ষণটা স্বাভাবিক, পুরুষ প্রতি নারীর গোটে আকর্ষণটা স্বাভাবিক, এটা দেহ জিনিসটা, সেইজন্য তাকে রেস্ট্রিকশন করে রক্ষা হচ্ছে, তুমি অলগা রুহ, তুমি এত ফ্রি মিশনি, আহার ভোজন সাধন সবগুড়াক সব রখ, এটাকে সব রক্ষা হচ্ছে। কিন্তু পূর্বর কালের মুনি ঋষি মানে সেমি স্ত্রী মুখলে মুখ বিগলিত সে সে কে নীতিকার সে লেখিলে, সেমানে পরাশর সে বাতাম ভোজি বাত পবনটা খাওতলে জল ভোজন করুলে ফল ভোজন করুলে, সেমানে স্ত্রীর মুখটা দেখিকি বি সেমানকর পতন হয়ে গেল। আর যে কেউ সারলেন না ঘৃত সঘৃত, যে কোণ বাসুমতী চাউল ঘিও সপয়স ক্ষীর সহ খাওছি, আর সে যদি সিন্ধু ধরব তাহলে পথর নৌকার সিন্ধু ধরিয়া সহ সমান, সে নীতিকার লেখিলে পানি পবন খাইকি তাঙ্কর সে স্ত্রী মুখকে দেখিকি সে তাঙ্কর পতন হয়ে গেল। আর তুমি সারলের ন কোণ বাসুমতী চাউল গুয়া ঘিও তুমি ক্ষীর ফিণি পিক তুমি কে সংসার করি, আমার কেন এটা ভগবান প্রসাদ না, প্রসাদ ভোগবুদ্ধি প্রসাদ খাইলে তুমি কেবল সংযমতা আচরণ করে পারি, ভগবান প্রসাদ দৃষ্টি দেখবে পড়ে, ভগবান সে অর্পণ করি পড়ে, না আমি সেমনি কেবে না যে আমি সারলের না খাইবে না, আচ্ছা সে তো ফল খাইকি চালিগলে, ফল খাওলে কিন্তু প্রসাদ ভোগ লগুনে, সে ফল খাওলে সে কিন্তু ভগবান কিন্তু ভোগ লগাই খাওনুলে, আমি যদি প্রীতিরে লগাউছি, কিন্তু ভোগবুদ্ধি কেবে রক্ষা উচিত না, ভোগবুদ্ধি কাহি সব চৈতন্য মহাপ্রভুঙ্কর প্রসাদ বর্ণনা আসছে, দেখুন কত ভেরাইটির বর্ণনা আসছে, কিন্তু মহাপুরুষ প্রসাদ দেখি আনন্দিত হলে কান্দুলে বন্দনা করুলে, মহাপুরুষ দেখলে মানে বন্দনা করি সঙ্গে, ভোগবুদ্ধিটা কোন কোন জিনিস কাম দেবনি সেই কথার দেখ। পূর্বের মুনি ঋষি মানে যে নারী আসক্তি হয়ে না এটা গোটে হিস্ট্রি তুমি দেখাই পারবে, ভারতবর্ষ ইতিহাস হোক মুনি ঋষি মানের ইতিহাস হোক দেখো, তুমি দেখো ভারতবর্ষের পূর্ব সন্ত হোক কে বি কেতবে কার পূর্বর প্রারব্ধ নিয়ে কেতবে কি খসিব কিছু কই হবনি, পূর্বর প্রারব্ধ হি বলবান অছে না, তার সাধারণ ভোজনটা যদি সে কমিগাল প্রারব্ধটা বলবান হয়েছ, যে সাধারণ ভোজনটা ঠিক রকিলা তুমি ঢিলা করেদেল মানে সাধারণ ভোজনটা প্রারব্ধটা তোমার অছি না, সে প্রারব্ধটা তুমি ভোগিয়া পড়ব, সে প্রারব্ধ কাটিয়া পরে তুমি শরণাগত হওয়া পড়ব, নয় সে কটে দেবে সাংে সাংে, সে প্রারব্ধটা বলবান হয়ে যাব, কিন্তু কেহি সে নারী আসক্তি হয়ে, কিন্তু কেহি ধর্মটাকে এপট সেপট করুনলে, কিন্তু কলিযুগের দুইটা ঠিক আছে, তোমার দুর্বলতা তুমি নারী আসক্তি হয়েছো ঠিক, কিন্তু ধর্মটাকে তুমি এপট সেপট করেনি, ভগবান নিয়মটাকে এপট সেপট করেনি, কিন্তু এটা এটা পাখণ্ডি গুড়া সব এগুলা পাখণ্ডি কুয়াযায়, ধন স্ত্রী সহ ধর্মটাকে সব উল্টে দেবে, সব উল্টে দেবে, কি সাহেব পূজা কলি কি কাগজ কলি কি কোট কোণ কলি কোণ হাজার হাজার বাবা হাজার হাজার পূজা পুরো ভারতবর্ষের, আরে ভগবান পুঁ এই এই দেশের আসছেন তাঙ্ক রাজ্যের ভগবানক রাজ্যের দেখ কত উৎপাত, কুয়ার কুয়াড়ে দেখবে সে রাস্তা কুয়াড়ে কুয়াড়ে বিরাট বিরাট মন্দির ঠিয়া করে দেবেন, ঠিয়া করে সে তাঙ্কর কুয়াড়ে দিন চালিয়ে আসবে, সে তাঙ্কর গোটে দিন ডাকি ডাকি দিয়ে পড়ে চাপড়া দেবে, আর সে গোটা কুয়াড়ে অছে সে যাইছিল পঞ্জাব সাইডে, তাঙ্কর গোটে কোণ রাধাস্বামী অছে তাঙ্কর ইয়ে ইয়ে নুহে না, তাঙ্কর গোটে রাধাস্বামী আশ্রম বুঝি বাবা, সেমানে সবুঠ কালে ধনী, সে পঞ্জাব সাইডের উপরে যাইছিলি মানে পছন্দ এটা কোণ এটা কোণ সেইটা কি বলে না না এটা গোটে আঙ্ক তাঙ্কর গোটে সংস্থা, তা কালে বহুত ধনী কেতে, আচ্ছা ধর্মর পন্থাটা কথা আমি অলগা করে দেউছে, লোক কোণ এই আত্মচেতনার পড়ে গেল, আত্মচেতনার পড়ে গেলে সে সর্বচেতনা রহিলা, যেতে ধর্ম কর্তা করত যেদিন হলে সে পুঁ সে দুঃখটা ভোগিব, ଧର୍ମଟା ଆମକୁ ଗୋଟିଏ ଜିନିଷ ସାହାଯ୍ୟ କରେ, ଆତ୍ମଧର୍ମଟା ଆମକୁ ଭଗବାନ ସହିତ ଯେଉଁ ସମ୍ପର୍କ ଆମେ ରଖୁଛେ, ପ୍ରଭୁଙ୍କର ଆତ୍ମଚେତନାଟାକୁ ଜାଗ୍ରତ କରିବା ପାଇଁ ନାମ ପ୍ରସାଦ ସେବା ହରି କଥା କେତେ ଲଗେଇକି ମୁଁ ହଉଛି ଆତ୍ମା ଏତିକି ବୁଝି ହଉନି, 20-25 ବର୍ଷ ପୁଣି ଷୋଳମାଳା ଜପ ଚାଲିଛି, ଭଗବାନଙ୍କ ପ୍ରସାଦ ଚାଲିଛି, ଘଣ୍ଟି ବଜା ଚାଲିଛି, ସଂସାର ଦବାନାଳ ଚାଲିଛି, ତିଳକ ପିନ୍ଧା ଚାଲିଛି, ଭଗବାନଙ୍କ ଦର୍ଶନ ଚାଲିଛି, ଗୁରୁପୂଜା ଚାଲିଛି, ସବୁ କଲା ପରେ ବି ମୁଁ ହଉଛି ଆତ୍ମା ଏତିକି କାର ଜ୍ଞାନ ଆସୁଛି, ଏତିକି ଆସିପାରୁନି। ଆଉ ଇଏ ଆତ୍ମତୃପ୍ତି, ଆତ୍ମରତି, ଆତ୍ମସନ୍ତୁଷ୍ଟ ଏଇ ସ୍ଥିତିକି ଗଲେ ତୁମେ ସବୁ କର୍ମ ତ୍ୟାଗ କରି ଭକ୍ତି ମଠକୁ ଲେଖିଲେ ଏବଂ ଭୂତ କର୍ମଚକ୍ରେ ବର୍ତ୍ତମାନ ଏଇଭଳି ଭାବରେ କର୍ମଚକ୍ରରେ ବର୍ତ୍ତମାନ ଜୀବ ସକଳ କର୍ତ୍ତବ୍ୟ ବୋଲି କର୍ମ ଅନୁଷ୍ଠାନ କରନ୍ତି, ଗୋଟେ କର୍ତ୍ତବ୍ୟ ସେଥିପାଇଁ କର୍ମ ଅନୁଷ୍ଠାନ କରନ୍ତି, କିନ୍ତୁ ଯେ ଆତ୍ମରତ ଅର୍ଥାତ୍ ଅନାତ୍ମା ଓ ଆତ୍ମତତ୍ଵକୁ ପୃଥକ ଭାବରେ ଅବଲୋକନ କରିଛନ୍ତି, ଏଇଟା ହଉଛି ଆତ୍ମରତ। ଆତ୍ମରତ ମାନେ ଆତ୍ମରତି ନୁହେଁ, ହଁ ଆତ୍ମରତି, ଅନାତ୍ମା ଆତ୍ମତତ୍ଵ, ଏଇଟା ଅନାତ୍ମା ଏଇଟା ହଉଛି ଆତ୍ମ, ଏଇଟାକୁ ସେ ପୃଥକ ଅବଲୋକନ କରିପାରନ୍ତି, କେଉଁଟା ଆତ୍ମା କେଉଁଟା ଅନାତ୍ମା। ସେ ଭାଗବତ ସେ କେଉଁଥିରେ ଅଛନ୍ତି, ସପ୍ତମ ସ୍କନ୍ଦର ପ୍ରହ୍ଲାଦ ଶିକ୍ଷାରେ, ନେତି ନେତି ଦେଖିବ ଏଇଟା ଆତ୍ମା କି, ନଖଟା ଆତ୍ମା କି, ହାତଟା ଆତ୍ମା କି, ଖୋଜିବ ନା ଆତ୍ମାକୁ ଖୋଜିବ, ଖୋଜିବ ତୁମେ, ନ ଖୋଜିଲେ କେମିତି ପାଇବ, ଆତ୍ମାଟାକୁ ପୃଥକ କଲେ ପୃଥକ କରିବ ନା ଆଉ ପୃଥକ ପୃଥକ କରିବ। ଆଚ୍ଛା ଏଇଟା ଏଇଟା କ'ଣ ମୁଁ ବ୍ୟବହାର କରୁଛି, ଏଇଟା କ'ଣ ଆତ୍ମା କି, ଏଇଟା ଆତ୍ମା ନୁହେଁ। ସେ କଥା କହୁଛି ଆତ୍ମା ଅନାତ୍ମାକୁ ଯେ ପୃଥକ ଅବଲୋକନ କରିପାରେ ସେ ଆତ୍ମରତି, କିନ୍ତୁ ଆତ୍ମରତ ଆତ୍ମତୃପ୍ତ, ସେ ଆତ୍ମାରେ ରତ ଆତ୍ମତୃପ୍ତ ଏବଂ ଆତ୍ମବସ୍ତୁରେ ସନ୍ତୁଷ୍ଟ, ଏ ତିନିଟାକୁ ସେ ଗୋଟେ ଜିନିଷ କହିଲେ, ଆତ୍ମରତି ଆତ୍ମତୃପ୍ତ ଆତ୍ମସନ୍ତୁଷ୍ଟ କିଏ ହେଇପାରିବ ଯେ ଆତ୍ମା ଅନାତ୍ମାକୁ ଅବଲୋକନ ସବୁବେଳେ କରିପାରିବ, ଏଟା ଭଗବାନଙ୍କର ଏଟା ଭଗବାନଙ୍କର ନୁହେଁ, ଆତ୍ମା ଅନାତ୍ମା ସବୁବେଳେ ଡିସ୍କ୍ରିମିନେଟ୍ କରିବାକୁ ପଡ଼ିବ, ଆଉ ଯେଉଁଟା ଅନାତ୍ମା ଅବସ୍ଥା ତା ଉପରେ କାହିଁ ଆସକ୍ତି ହବ, ସେ କଥା କହୁଛନ୍ତି। ସେ କର୍ତ୍ତବ୍ୟ କର୍ମ ଅନୁଷ୍ଠାନ କରେ ନା, ଯେ ଆତ୍ମା ଅନାତ୍ମା ଅବଲୋକନ କରିଦେଲା, ସେ କର୍ତ୍ତବ୍ୟ ଆତ୍ମରତି ଆତ୍ମତୃପ୍ତ ଆତ୍ମସନ୍ତୁଷ୍ଟ ହେଲା, ସେ କର୍ତ୍ତବ୍ୟ କର୍ମ ଉପରେ ଏତେ ଗୁରୁତ୍ୱ ଦେବନି, ତାର ଭଗବାନଙ୍କର କାର୍ଯ୍ୟ ଗୁଡିକ ଯେମିତି ଏ ଗୋପୀମାନେ, ଗୋପୀମାନେ ଯେ ତାଙ୍କ ଘର ଛାଡ଼ିଦେଲେ ସେ ତାଙ୍କୁ ଜଣାନଥିଲେ, ଭରତ ମହାରାଜ ଯେମିତି ଛାଡ଼ିଦେଲେ କ'ଣ ରାଜ୍ୟ ଛାଡ଼ିଦେଲେ, ଉତ୍ତମ ଶ୍ଳୋକ ଲାଲସ ଜୁହେ ଜୁହେବ ମଲବତ ଉତ୍ତମ ଶ୍ଳୋକ ଲାଲସ, ଯୁବକ ଅବସ୍ଥାରେ ମଳ ଭଳିଆ ତ୍ୟାଗ କରିଦେଲେ କଣ ନା, ଉତ୍ତମ ଭଗବାନ ପ୍ରତି ଏତେ ଆସ୍ତେ ଆସ୍ତେ ବର୍ତ୍ତମାନ ଗୋଟେ ଲୋକକୁ କହି କହି ମାଠି ମାଠି ଘର ଛାଡ଼, ତୁମେ ଭଗବାନଙ୍କର ଭଜନ କର, କିଛି ନାହିଁ ହବନି, ଗୋଟେ ଲୋକ ମାନେ ତ୍ୟାଗ ଗୋଟେ ଜିନିଷ ଚାଲିଗଲେ ଲୋକର ତ୍ୟାଗ ନାହିଁ, ଆରେ ତ୍ୟାଗ ତୁମେ ନକର, ତ୍ୟାଗ ଶାନ୍ତି ନିରନ୍ତରମ, ତୁ ତ୍ୟାଗ ନ କର ତୁମେ କିଛି ପାଇପାରିବନି, ଯାହାକୁ ସୁଖ ମିଳେ ତାକୁ ତ୍ୟାଗରେ ସୁଖ ମିଳେ, ଆଉ ଏଇଠି କ'ଣ ଭଗବାନଙ୍କ ପାଇଁ ତୁମେ ତ୍ୟାଗ କଲେ ହିଁ ସୁଖ ପାଏ, ସେବାଟା କ'ଣ ସେବାଟା ହଉଛି ଗୋଟେ ତ୍ୟାଗ ନା, ଆଉ ତ୍ୟାଗ ନଥିଲେ ତୁମେ କିଛି ସେବା କରିବ, ଭୋଗୀଟା କେବେ ସେବା କରିପାରିବ, ତ୍ୟାଗ କିଛି କଲେ ତା ଦେହ ସବୁଟାକୁ ତ୍ୟାଗ କଲେ ସେବା କରିବ, ଆସି ଏତେ କ'ଣ ଭଲରେ ରହିବି ଭଲରେ ଖାଇବି, ସେ କ'ଣ ସେବା କରିବ, ସେବା ସେବକ ନା କ'ଣ, ସେବକ ନା ତାକୁ ଯେଉଁ ଦିନ ହେଲେ ଭଗବାନଙ୍କୁ ଏଇଟା ମରିବାର କରି ଯେଉଁ ଦିନରେ ସେ ମଠରୁ ପଳେଇବ, ମଠବାସୀମାନେ ଏହା ପ୍ରତି ବହୁତ ସାବଧାନ ରହିବା ଦରକାର, ଭଜନ କରନ୍ତୁ ନ କରନ୍ତୁ କିନ୍ତୁ ସେବକକୁ ଭଗବାନ କେବେ ଛାଡ଼ନ୍ତିନି, ଯିଏ ସେବା କରୁଛି ତାକୁ ଭଗବାନ ଅଟକାଏ, ସେ ଭଗବାନ ଜାଣିଛ ନା ଏ ଜୀବଟା ହେଲେ ମୋର ଫୁଲ ଫଳ ଯାହା ଟିକେ କରିକି ସେ ବଞ୍ଚୁଛି, ଏ ମାୟା ସଂସାର କାହିଁକି ଆଉ ପଠେଇବି, ମୋତେ ପାଉ ନ ପାଉ ଏ ଜନ୍ମରେ ତ କିଛି ପାଇବ ନା, ମାୟା ସଂସାର ଯାଇ କ'ଣ ପାଇବ, ମୋତେ ଭୁଲିବ ପୁଣି ଲାତ ଖାଇବ। ଆଉ ଯେଉଁମାନେ ଏଇ ଭଜନ ଆଉ ସେବା ଦୁଇଟାଙ୍କୁ ଅବହେଳା କଲେ ସେ ଗଲେ ସେ ଆଉ ରହିବେ, ତାକୁ ଭଗବାନ ରଖିବେ, କାହିଁକି ତାର ତାର ଅପରାଧଟା ପଡ଼ିଯିବ ନା, ସେ ସେବାଟା କଲାନି ଏଣେ ଭଜନ କଲାନି ଏଣେ ମଠ ଭଗବାନଙ୍କ ଧନନା ଧନଟା ଖାଇଲା, ଆଉ ସମ୍ମାନ ବି କମେଇଲା, ତାକୁ ତାକୁ ଲୋକ ବାବା ବୋଲି କହିବେ ନା, ଆଉ ତାର କ୍ଷତି ହବ, ଭଗବାନ ତ କାହିଁ ରଖିବେ ମଠରୁ ବାହାର କରିଦେବେ, ସେ କଥା କହୁଛନ୍ତି। ଯେ କର୍ତ୍ତବ୍ୟ କର୍ମ ଅନୁଷ୍ଠାନ କରେ ନା, କେବଳ ଶରୀର ଯାତ୍ରା ନିର୍ବାହ ନିମିତ୍ତ କର୍ମଚକ୍ରରୁ ନିବୃତ୍ତି ରୂପ ଶାନ୍ତିର ଅନୁସନ୍ଧାନ କରେ, ଯେ ଆତ୍ମତୃପ୍ତି ହେଇଗଲେ ସିଏ ଏତେ କାହିଁ କର୍ମ ସବୁ ଉପରେ ଧ୍ୟାନ ଦେବେ, ସେ କେବଳ କର୍ତ୍ତବ୍ୟ କର୍ମ ଅନୁଷ୍ଠାନ କରେ ନା, କର୍ତ୍ତବ୍ୟ କର୍ମ ମାନେ କ'ଣ, ଏଇଟା ମୋର ଡ୍ୟୁଟି, ମୋର ପୁଅ ପାଇଁ ଏଇଟା କରିବାକୁ ପଡ଼ିବ, ମୋ ଝିଅ ପାଇଁ ଏଇଟା କରିବାକୁ ପଡ଼ିବ, ମୋ ଘର ପାଇଁ ଏଇଟା କରିବାକୁ ପଡ଼ିବ, ଏଇଟା ଏମିତି ମୋତେ ସିଏ କର୍ତ୍ତବ୍ୟ କର୍ମ ପ୍ରତି ଗୁରୁତ୍ୱ ଦେବନି। ସିଏ କେବଳ ଶରୀରଯାତ୍ରା ନିର୍ବାହ ନିମିତ୍ତ, ଏ ଶରୀରଟା କେମିତି ଚାଲିବ, କାହିଁକି ନା କର୍ମ ସେତିକି କର୍ମ କରିବ ଯେତିକି ସେ ଶରୀରଟା ଚାଲିବ, ସେଟା ପୁଣି ଭଗବତ କର୍ମ। କାହିଁକି ନା ନିତ୍ୟ ନିବୃତ୍ତି ଶାନ୍ତିକୁ ଅନୁସନ୍ଧାନ କରେ, ଅତେ ସମସ୍ତ କର୍ମ କରି ମଧ୍ୟ ସେ ନିତ୍ୟ ନୈମିତିକ ଓ କାମ୍ୟ କର୍ମ ଅନୁଷ୍ଠାନ କରେ ନା। ସେ ଭଗବାନ ପାଇଁ କର୍ମ କରିବ ଆଉ, ନିତ୍ୟ କର୍ମ ଆଉ ଗୋଟେ ହେଲା, ନୈମିତିକ କର୍ମ ଆଉ ଗୋଟେ ହେଲା କାମ୍ୟ କର୍ମ। ସେଥିପାଇଁ ପ୍ରଭୁପାଦ ପ୍ରଥମରୁ ଲେଖିଥିଲେ ଯେଉଁମାନେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ସେମାନଙ୍କର ଏସବୁ କିଛି କର୍ମ କରିବାର ଆବଶ୍ୟକ। ନିତ୍ୟ କର୍ମ ମାନେ କଣ, ଏ ସନ୍ଧ୍ୟା ବନ୍ଦନା, ଏ ମା ମାନେ ସନ୍ଧ୍ୟା ବାଜିଲା ମାନେ କଣ, ଏ ସନ୍ଧ୍ୟା ଦିଅରି ଏଇଟା ନିତ୍ୟ କର୍ମଟା। ଶରୀର ପାଇଁ ଯେମିତି ଆମେ ସକାଳୁ ଉଠିଲା ମାନେ ସ୍ନାନାଦି କ୍ରିୟା କରୁଛେ, ଶୌଚାଦି କ୍ରିୟା କରୁଛେ, ଏଇଟା ନିତ୍ୟ ଶରୀର ପାଇଁ ନିତ୍ୟ କର୍ମ। ସେଭଳି ସନ୍ଧ୍ୟା ବନ୍ଦନା ଏଗୁଡ଼ିକ ହଉଛି ଉପାସନା, ଏଇଟା ପୂଜା, ଏଇଟା ଏସବୁ ହଉଛି ନିତ୍ୟ କର୍ମ। ନୈମିତିକ କର୍ମ, ନୈମିତିକ କର୍ମ ହେଲା ଯେ ପୁଅ ପୁଅର ନାମକରଣ ହବ, ଆଜି ବିବାହ ହବ, ଆଜି ଏଇ ଯଜ୍ଞ ନାମକରଣ ଆଦି ଯୋଉ କର୍ମ, ନାମକରଣ ହବ, ବିବାହ ଆଦି କର୍ମ ହବ, ପିତାର ଶ୍ରାଦ୍ଧ ହବ, ଏଇଟା ସବୁ ନୈମିତିକ କର୍ମ। ଆଉ ଗୋଟେ କାମ୍ୟ କର୍ମ, କାମନା ପୂର୍ଣ୍ଣ କରିବା ପାଇଁ ଅଗ୍ନିଷ୍ଠ ଜନ୍ମ ଯଜ୍ଞ, ଏସବୁ ବିଭିନ୍ନ ଯଜ୍ଞ ସରି ପୁତ୍ର ପୁତ୍ରଷ୍ଟି ଯଜ୍ଞ, ଯୋଉ କାମ୍ୟ କର୍ମ, ଏ ତିନୋଟି କର୍ମ ସେ କିଛି କରେ ନା। ଯେ ଆତ୍ମରତି, ଆତ୍ମତୃପ୍ତ, ଆତ୍ମସନ୍ତୁଷ୍ଟ ଭକ୍ତିଟାକୁ ସେ କଥା କରେ, ଅତ ସମସ୍ତ କର୍ମ କରି ମଧ୍ୟ ସେ ନିତ୍ୟ ନୈମିତିକ କାମ୍ୟ କର୍ମ ଅନୁଷ୍ଠାନ କରେ ନା। ସେ ସେଇ କର୍ମ କରୁଛି କିନ୍ତୁ ତାର ଆତ୍ମଶାନ୍ତି ଲାଭ ନିମିତ୍ତ, ଭଗବାନଙ୍କର ସେବା ନିମିତ୍ତ ସେ କର୍ମଟା କରୁଛି। ତ ଚେତନାଟା ଅଲଗା, କର୍ମ ପାଇଁ ସମାନ, ଦେଖିବା ପାଇଁ ସମାନ, ସେଇ ରୋଷେଇ, ସେଇ ଘର ଝାଡ଼ୁ ମାରିବା, ସେଇ ବାଡ଼ି ବଗିଚା କାମ କରିବା, ଚେତନା ହଉଛି ଅଲଗା, କାମ୍ୟ କର୍ମ ନୁହେଁ କି ନୈମିତ୍ତିକ କର୍ମ ନୁହେଁ କି ନିତ୍ୟ କର୍ମ ନୁହେଁ। ଏଥିନିମିତ୍ତ କର୍ମକୁ କର୍ମ ନାମରେ ଅଭିହିତ କରାଯାଏ ନା, ସେତେବେଳେ ସେଇ ସ୍ତରରେ କର୍ମକୁ କର୍ମ କୁହାଯାଏ ନା, କଣ କୁହାଯାଏ, ଆମ ସେବା କହୁଛେ ନା, ଆସି ଲୋକ ସେବା କଣ, ମ ଝାଡୁ ତ ମାରିବା, ସେଇ ବାସନ ମାଜିବା, ସେ ରୋଷେଇ କରିବା, ଲୋକଙ୍କୁ ଖାଇବାକୁ ଦେବା, ସେବା ଗୋଟେ କଣ। ସେଥିପାଇଁ ଏଇ କର୍ମକୁ, ଏଥିନିମିତ୍ତ କର୍ମକୁ କର୍ମ ନାମରେ ଅଭିହିତ କରାଯାଏ ନା, ସେମାନେ କର୍ମ ସକଳର ଅଭେଦ ଭେଦ ଏଇ ଜ୍ଞାନ ନୁହେଁ ତ, ହୁଏତ ଜ୍ଞାନ ଯୋଗ ନୁହେଁ ତ ଭକ୍ତି ଯୋଗ କୁହାଯାଏ। ଏ ସ୍ତରରେ ସେ ଯୋଉ କର୍ମଟା କରେ ସେଟା ହୁଏତ ଜ୍ଞାନ ଯୋଗ କୁହାଯିବ, ନହେଲେ ଭକ୍ତି ଯୋଗ କୁହାଯିବ, ସେ ଆଉ କର୍ମଯୋଗ ରହିବ ନାହିଁ। ଏଇ ଆତ୍ମତୃପ୍ତିର କଥା ସେଟା ସେ କହିଲେ, ବଳଦେବ ଦେବସେନଙ୍କର କଥାର ସାର ମୁଁ କହିଦେଉଛି କଥା ଆକାରେ। ଅଶୁଦ୍ଧ ଚିତ୍ତ ଓ ଅଜ୍ଞ ବ୍ୟକ୍ତିଙ୍କ ପକ୍ଷରେ କର୍ମକାଣ୍ଡର ପ୍ରୟୋଜନୀୟ ବର୍ଣ୍ଣନା କରି ପୂର୍ବରୁ ବର୍ଣ୍ଣନା କଲେ, ଅଶୁଦ୍ଧ ଚିତ୍ତ ବ୍ୟକ୍ତି ଚିତ୍ତ ତାର ଶୁଦ୍ଧ ନାହିଁ, ଆଉ ଅଜ୍ଞ ବ୍ୟକ୍ତି ତା ପାଇଁ କର୍ମକାଣ୍ଡର ଯୋଉ କୁହାଗଲା କୃଷ୍ଣଙ୍କ ପାଇଁ ଅର୍ପଣ କରି କର୍ମ କରି ଯାହା ସବୁ କୁହାଗଲା ସେଟା ବର୍ଣ୍ଣନା କରିକି ବର୍ତ୍ତମାନ ଶୁଦ୍ଧାନ୍ତକରଣ ଓ ବିଜ୍ଞ ବ୍ୟକ୍ତିର ତାର ଆବଶ୍ୟକତାକୁ ଜଣାଉଛନ୍ତି। ଯେ ଶୁଦ୍ଧାନ୍ତକରଣ, ଯେ ବିଜ୍ଞ ବ୍ୟକ୍ତି ତା ପାଇଁ ସବୁ କିଛି କରିବା ଆବଶ୍ୟକ ନାହିଁ। ଅର୍ଜୁନଙ୍କର ସିନା ଗୁଣ ଥିଲା ବୋଲି, ଅର୍ଜୁନଙ୍କର ଗୁଣ ଥିଲା ବୋଲି ଭଗବାନ କଣ କହିଲେ, ଯୁଦ୍ଧ କର। ଆଚ୍ଛା ସୁଦାମ କଣ କହିଲେ, ସୁଦାମ ଭିକ୍ଷା ମାଗିବା ପାଇଁ କାଇଁ କହିଲେନି, ସୁଦାମ ତ ମାଗିଲାନି, କହିଲେ ଭଗବାନ କର୍ମ କରିବା ପାଇଁ କହିଲେ। ଆଚ୍ଛା ଠିକ୍ ଅଛି, ତୁମେ କମ୍ପେୟାର କରୁନା, ତୁମେ ଅର୍ଜୁନ ସେମିତି ଯେ ଗୋଟେ ଗୁଣଯୁକ୍ତ ନୁହେଁ, ଭଗବାନ ଦେଖାଉଛନ୍ତି, ଭଗବାନ ବିଭିନ୍ନ ଭକ୍ତ ଦ୍ୱାରା ବିଭିନ୍ନ କଥା ଶିଖେଇଛନ୍ତି। ପ୍ରହ୍ଲାଦ କଣ, ଧ୍ରୁବ ମହାରାଜ କଣ କହିଲେ, ପ୍ରହ୍ଲାଦ କଣ କହିଲେ, ତୁମେ ରାଜା ହୁଅ, ମାନେ ସେମାନେ ସାଧାରଣ ଭକ୍ତ ନୁହନ୍ତି, କିନ୍ତୁ ଯାହାର ଯେଉଁ ଗୁଣ ଅଛି ସେ ଗୁଣଯୁକ୍ତ ହିସାବରେ କର୍ମଟା କରିବ। ଯେ ନିର୍ଗୁଣ ସ୍ତର ଅଛି ତାଙ୍କୁ କିଛି କହିବେନି, କର୍ମ କରିବା ପାଇଁ କିଛି କହିବେନି। ଯେତେବେଳେ କହିଲେ, ଏ ଯେମିତି ଗୋପୀମାନଙ୍କୁ କହିଲେ ରାସଲୀଳାରେ, ତୁମେ ଯାଅ ତୁମ ପତିମାନଙ୍କର ସେବା କର, ପତିଙ୍କର ସେବା କଲେ ସବୁ ଗୋପୀମାନେ ରିଜେକ୍ଟ କଲେ, କହିଲେ ଆମର ପତି, ଆମେ ପତି ପତିକି ଜାଣି, ତୁମେ ତ ପତି ଆଉ, ତୁମେ ତ ଅଛ ବୋଲି ସେ ପତି, ଆଉ ସେ ଡାଇରେକ୍ଟ ସେ ଆମେ ଡାଇରେକ୍ଟ ପତିକୁ ଉପାସନା କରିବୁ ନା ଇନଡାଇରେକ୍ଟ ପତିକୁ ଉପାସନା କରିବୁ। ସୁଦମ ଭଗବାନ କଣ କହିଲେ, ତୁମେ ଭିକ ମାଗ, ଗୁଣଯୁକ୍ତ ଥିଲେ ଏଇ କର୍ମ କରିବାକୁ ପଡ଼େ। ଯେ ଆତ୍ମତୃପ୍ତ ଏଇଠି ସେ କଥା ସେ କହୁଛନ୍ତି, ଶୁଦ୍ଧାନ୍ତକରଣ ବିଜ୍ଞ ବ୍ୟକ୍ତିର ପକ୍ଷରେ ତାର ଅନାବଶ୍ୟକତା, ତାର କିଛି ଆବଶ୍ୟକ ନାହିଁ। ସେ ଧର୍ମର ଉର୍ଦ୍ଧ୍ୱରେ, ଯେମିତି ଜଣେ ବ୍ରାହ୍ମଣ ଗୋଟେ ବର୍ଷ ପାଇଁ କମ୍ ସେ କମ୍ ଧନ ରଖିବା ଦରକାର, ଭୋଜନ ଗୋଟେ ବର୍ଷ ପାଇଁ ରଖିବ, ନ ରଖିଲେ ତାର ଭୋଜନଟା ଅଡୁଆ ହେଇଯିବନି, ଭୋଜନଟା କେମିତି କରିବ ସେ। ଗୋଟେ ବର୍ଷ ସେ ସଞ୍ଚୟ କରିପାରିବ, ତାର ଭଗବତ କର୍ମ ଗୁଡା କରିବ, ଆଜି ବାତ୍ୟା ବନ୍ୟା ଏଗୁଡ଼ା ସବୁ ସୁଦାମର ଗୋଟେ ଦିନ ପାଇଁ ନଥିଲା, ସେ ବେଦ ଉଦ୍ଧାର ଥିଲେ। ଯେ ଆତ୍ମ ଯେ ଆତ୍ମସ୍ୱରୂପ ଅବଗତ ହୋଇ ଆତ୍ମା ଆତ୍ମାରେ ରତ, ସେ ସକଳ ଆସକ୍ତି ତୃପ୍ତି ଓ ସନ୍ତୋଷ ଆତ୍ମାରେ ପର୍ଯ୍ୟବେସିତ ହୋଇଛି। ଯେ ଆତ୍ମସ୍ୱରୂପ ଅବଗତ ହୋଇ ଆତ୍ମାରେ ରତ, ତା ସନ୍ତୋଷ ରହିଲା, ତୃପ୍ତି ରହିଲା। ଆଉ ଅନାତ୍ମ ତତ୍ତ୍ୱ ଅଭିଜ୍ଞ ଦେହାତ୍ମ ବୁଦ୍ଧି ବିଶିଷ୍ଟ ବ୍ୟକ୍ତି ଦେହାରାମୀ ହୋଇ ଶ୍ର ଚନ୍ଦନ ବନିତା ଆଦି ଭୋଗ ରତି ଅର୍ଣ୍ଣପାନାଦିରେ ତୃପ୍ତି ପଶୁପୁତ୍ରାଦିରେ ସନ୍ତୁଷ୍ଟି ଅନୁଭବ କରେ। ସେଠି କଣ ଆତ୍ମରତି, ଆତ୍ମତୃପ୍ତି, ଆତ୍ମସନ୍ତୁଷ୍ଟ। ଯିଏ ଅନାତ୍ମ ବ୍ୟକ୍ତି ଯାହାର ଆତ୍ମଜ୍ଞାନ ନାହିଁ ସେ କଣ କରିବ? ଏଠି କହିଲୁ ଶ୍ରକ ଚନ୍ଦନ ବନିତା ଆଦି ଭୋଗରେ ରତି, ଫୁଲ ଚନ୍ଦନ ସ୍ତ୍ରୀ ସହିତ ସୁଖ କରି ଇଏ କରି ଆନନ୍ଦ ପାଇବ। ଆତୃପ୍ତି ଅର୍ଣ୍ଣପାନାଦିରେ ତୃପ୍ତି, ଇଏ କଣ ଚାଲିଛି ଦୁନିଆରେ? କଣ ଚାଲିଛି? ଭଲ ପିନ୍ଧିବା, ଭଲ ଖାଇବା, ଏଇଟା ଆଉ ପଶୁପକ୍ଷୀ ତାଙ୍କୁ ପୁଲ ପିଲାକୁ ଖେଳା, ଛୁଆକୁ ଖେଳା, ପାଠ ପଢ଼ିକି ସନ୍ତୁଷ୍ଟ ପାଇବ, ମୋ ପୁଅ ଡକ୍ଟର ହେଇଗଲା, ମୋ ଝିଅ ଇଞ୍ଜିନିୟର ହେଇଗଲା, ତିନିଟା ତ କାମ ସଂସାର ଆଉ କଣ ଚାଲିଛି? ସେ ଯୁଆଡ଼େ ଦେଖୁ ଗାଁ ଗଳି ଗୁଡାକରେ ମୁଁ ଆମ ଛୁଆଟି ବେଳେ ମୁଁ କେବେ ବି ଦେଖିନି, ଏ ଶାଢ଼ୀବାଲା ଫେରିବାଲା ଆସନ୍ତି କଣ ଭାଗଲପୁର ଗଲା, କଣ ତୁମର ମନେ ଅଛି ନା? ମୁଁ ମୋର ମନେ ରହୁଛି ଭାଗଲପୁର ଶାଢ଼ୀ ଆଣିଥିବି, ସେଗୁଡ଼ା ସେ ହିନ୍ଦୀ କୁହନ୍ତି, ହିନ୍ଦୀ ଓଡ଼ିଆ ମିଶେଇ ମିଶେଇ କହିବେ, ଡେଙ୍ଗା ଡେଙ୍ଗା ଲୋକ ଗୁଡାକ ଆସିଥିବେ ସବୁ, ହଁ ବିହାରୀଆଡ଼ୁ ଆସି ସବୁ ଆସନ୍ତି। ଶାଢ଼ୀ ସୋରୁମ୍ କିଏ ଯାଉଥିଲା ମୁଁ କୋଉ ବହୁତ ସୋରୁମ୍, ବର୍ତ୍ତମାନ ମୁଁ ଯେତେ ଛକ ଏଇଠି ଦେଖୁଛି, ଯେତେ ଛକ ଯେଉଁ ଗାଁ ଦେଖିବ, ଗାଁର ବଜାର ମାନେ ତୁମର ଏଠି ଭାବିଲେ ଅଛି ନା ଶାଢ଼ୀ ଦୋକାନ ଦେଖୁନା, କେନ୍ଦ୍ରାପଡ଼ାରେ ଗୋଟେ, ପଟାମୁଣ୍ଡିରେ ଗୋଟେ, କେନ୍ଦ୍ରାପଡ଼ାରେ ଯେତେ ବଜାର ଦେଖିବ ସବୁଆଡେ ଗୋଟେ ଗୋଟେ ଶାଢ଼ୀ ଦୋକାନ ମାନେ ଭଲ ପିନ୍ଧିବା। ଆଗରୁ ଲୋକ ସିଲେଇ କରି, ବର୍ତ୍ତମାନ ସିଲେଇ ଏ ଟେଲର ବାଲା କଣ କରୁଛି, ମୁଁ ସେ ପେଚ ପକେଇକି ଆମେ ମୋର ମନ ଅଛି ଗରିବ ଛୁଆମାନେ ସବୁ ପେଚ ପକାନ୍ତି, ତାଙ୍କୁ ଚିଡ଼ାନ୍ତି, ହେରେ ପେଚ ପକା ପ୍ୟାଣ୍ଟ ପିନ୍ଧିଛି, ଯିଏ ଯିଏ ମାନେ ସିଲେଇ କରିକି ପେଚ ପକାଉଥିଲେ ସିଏ ଅଲଗା, ଆଉ ଯିଏ ଗରିବ ଲୋକ ତାଙ୍କର କଣ କରିବେ, ଢଗା ଢଗା ତାଙ୍କ ସୂତାରେ ତାଙ୍କ ଛୁଆଙ୍କର ପ୍ୟାଣ୍ଟରୁ ସବୁ ସିଲେଇ କରିଥିଲେ। ଏବେ ଆମ ମୋର ମନ ଅଛି ଆମ ଘରେ ଆସି ମାଗି ନିଅନ୍ତି ସେ ଗରିବ ଛୁଆ, ବଡ଼ ମା ତୁମର ଛୁଆ ପିଲାଙ୍କର ଫଟା ପ୍ୟାଣ୍ଟ ନାହିଁ ଦେଲ, ତାକୁ ନେଇକି ତାଙ୍କର ଲୁଗାପଟାକୁ ସିଲେଇ କରିକି ଲୋକ ପିନ୍ଧୁଥିଲେ। ବର୍ତ୍ତମାନ ଫଟା ପ୍ୟାଣ୍ଟ ପିନ୍ଧିବା ଲୋକ କିଏ ଅଛି ଭାବିଲେ ଦେଖେଇଲେ ମୋତେ, ମତେ ଗୋଟେ ଫଟା ପ୍ୟାଣ୍ଟ ପିନ୍ଧିବା ଲୋକ ଦେଖା ଅଛି? ମାନେ କେତେ ଲୋକ ଏଇଥିରେ ରହିଗଲେ ଶ୍ରକ ଚନ୍ଦନ ବନିତା ଆତ୍ମରତି ଛାଡ଼ିଗଲା, ଏଟା ଏଟା ଆତ୍ମରତି ଛାଡ଼ିଗଲେ ଲୋକ ଆତ୍ମରତି ଜାଣିପାରୁନାହାନ୍ତି, ଏଠି କଣ କରୁଛନ୍ତି? ଦେହରତି, ଫୁଲ ଚନ୍ଦନ ନାରୀ ଆସକ୍ତି ବା ପୁରୁଷ ଆସକ୍ତିରେ ତାଙ୍କ ଦିନ ଗଲା, ଆଉ ତୃପ୍ତି କହୁଥିଲେ ଅର୍ଣ୍ଣପାନାଦିରେ ତୃପ୍ତି, ଭଲ ଖାଇବେ, ଭଲ ପିନ୍ଧିବେ, ଏ ଡ୍ରିଙ୍କ୍ସ ଗୁଡା ଦେଖ ନା ପାନ ଭାଲ କି ଡ୍ରିଙ୍କ୍ସ ଗୁଡା କେତେ ପ୍ରକାର ସବୁ କଣ ଖାଇବା, ମୁଣ୍ଡ ଖାଇବା ପିଇଛୁ, ସୋଡ଼ା ଗୁଡା କଣ ସେ ବାହାଘର ଗୋଟେ କଣ ଗାଡି ଲାଗିଯିବା ତ ସୋଡ଼ା ସେଗୁଡା ପିଇବେ, ଏ ଆଇସ୍କ୍ରିମ ଗୁଡାକ ସେଗୁଡା କଣ ଖାଇ ସାରି ତାକୁ ଆଇସ୍କ୍ରିମ ଖାଇ, ଏଇଟା କଣ ପଶୁ ଭଳିଆ ତୁମେ ହଉଛ? ଦରକାର ତା ଜୀବନକୁ ଆଉ ଖାଇକି ରୋଗା ମୋଗା ହେଇକି ଯା ମେଡିକାଲ, ମେଡିକାଲ ଉପରେ ମେଡିକାଲ ଖୋଲା ଚାଲିଛି ଯେ ମାନେ ହିସାବ ପତ୍ର ନାହିଁ। ଏବେ କିଏ କହୁଥିଲା ମତେ, କିଏ ଗୋଟେ ଆସିଥିଲା କହୁଥିଲା, ସେ ଫୋନ୍ରେ ମତେ କହୁଥିଲା, ନାହିଁ କାଲି ତ ସେ ଆସିଥିଲା ସିଏ ଆଉ କହୁଥିଲା ମତେ, ଆଉ କହିଲା ବର୍ତ୍ତମାନ ସରକାର କହୁଛି ଯେ ସବୁଆଡ଼େ ଯେତେ ଜିଲ୍ଲାରେ ଗୋଟେ ଗୋଟେ ମେଡିକାଲ କଲେଜ ଖୋଲିବ, ତା କଣ ଭାବିଲେ ମେଡିକାଲ କଲେଜ ଖୋଲିବା ମାନେ କଣ? ଏଠି ରୋଗୀ ସେତିକି ହଉଛନ୍ତି, ମେଡିକାଲ ଗୁଡା ଜାମ୍ ହଉଛି, ହେଲେ ଖାଇବାଟା ସରକାର କମାଅ, ସେଇଟା ନାହିଁ, ସେଇଟା ହବନି, ସେଥିରେ ନାହିଁ। ଏଇ ତ ସେ କହୁଛନ୍ତି ଆତ୍ମତୃପ୍ତି ହେଲା ଏ ସରତୃପ୍ତି, ଆତ୍ମତୃପ୍ତି ଯୋଉ ଲୋକର ନାହିଁ ଅଜ୍ଞ ବ୍ୟକ୍ତିର ତାର ସରତୃପ୍ତି ଚନ୍ଦନ ବନିତା ଆଦି, ଆଉ ସରରତି ଆଉ ତୃପ୍ତି କହୁଥିଲେ ଅର୍ଣ୍ଣପାନାଦିରେ ତୃପ୍ତି, ଆଉ ପୁତ୍ରାଦି ଲାଭରେ ସନ୍ତୁଷ୍ଟି, ପୁଅ ଲାଭ କଲା, ପୁଅ ଚାକିରି କରିଦେଲା, ଝିଅ ବିବାହ ହେଇଗଲା, ଝିଅ ଗୋଟେ ଚାକିରି ହେଇଗଲା। ବିଷୟ ଅନୁରାଗୀ ବ୍ୟକ୍ତିଗଣର ଏ ସକଳ ବିଷୟର ଅଭାବ ହେଲେ ଅତିଶୟ ଅତୃପ୍ତ ଅସନ୍ତୁଷ୍ଟ ହୋଇପଡ଼ନ୍ତି। ବିଷୟ ଯିଏ ବିଷୟ ଲୋକ ନା କଣ ଭାବିଲେ ଲୋକ କୁହନ୍ତି କଣ ମୁହଁଟାକୁ ପିତା ପିତା କରୁଛୁ, କୁହନ୍ତିନି ତ ମୁହଁଟା ଶୁଖିଯାଇଛି କଣ କାହିଁକି ପିତା ପିତା କରୁଛୁ, କାରଣ ତା ମାନେ କଣ ତାର ଏଇଟା ହେଇନି, ଖାନାପିନା ଭଲ ନଥିବ କି ପିଲା ଛୁଆ ତା ସନ୍ତୋଷ ନଥିବ କିମ୍ବା ତାକୁ ମିଳୁନଥିବ ଭଲ ପିନ୍ଧିବା ଖାଇବା ସୁଖ ମିଳୁନଥିବ। କିନ୍ତୁ ଆତ୍ମାରାମ ପୁରୁଷ ଗଣ ଅଷ୍ଟ ଗୁଣଯୁକ୍ତ ଆତ୍ମତତ୍ତ୍ୱର ଆସ୍ୱାଦ ପାଇ ବିମଳ ଆନନ୍ଦର ଅଧିକାରୀ ହୁଅନ୍ତି। ତୁମର କେତେବେଳେ ଆତ୍ମାର କେତେବେଳେ ଆଠଟା ଗୁଣ, କେତେବେଳେ ଭାଗବତରେ ଦ୍ୱାଦଶ ଗୁଣ, ସେ ଆତ୍ମତତ୍ତ୍ୱ ଯେତେବେଳେ ଜାଣିଦେଲେ ସେ ସୃଷ୍ଟି ହେଇଗଲେ। ଯେମିତି ଯଦୁରାଜଙ୍କୁ ଦେଖି, ସରି ଅବଧଙ୍କୁ ଦେଖି ଯଦୁରାଜନ ଆଶ୍ଚର୍ଯ୍ୟ ହେଉଥିଲେ ନା, ଏତେ ବଡ଼ ଶରୀର ଏମିତି ଭୂମିରେ ଗଡ଼ୁଛି, କିଛି ଖାଇବା ନାହିଁ ପିଇବା ନାହିଁ, କେତେ ଆନନ୍ଦ ରହିଛି ସେ, ମୋର ସ୍ତ୍ରୀ ପୁତ୍ର କନ୍ୟା ରାଜଧାନୀ ଅଛି, ମୁଁ ଏତିକି ଆନନ୍ଦ ନାହିଁ। କିନ୍ତୁ ଆତ୍ମାରାମ ପୁରୁଷଗଣ ଅଷ୍ଟଗୁଣଯୁକ୍ତ ଆତ୍ମତତ୍ତ୍ୱର ଆସ୍ୱାଦ ପାଇ ବିମଳାନନ୍ଦର ଅଧିକାରୀ ହୁଅନ୍ତି। ସେତେବେଳେ ତାଙ୍କର ନିକଟରେ ବିଷୟ ସୁଖ ଅତିଶୟ ତୁଚ୍ଛ ବୋଧ ହୁଏ, ବିଷୟ ସୁଖଟା ଗୋଟେ ତୁଚ୍ଛ ବୋଧ ହୁଏ। ଏବଂ ଏଭଳି ଭାବରେ ଅବସ୍ଥାରେ ସେମାନଙ୍କର ଆଉ କର୍ମକାଣ୍ଡିଆ କର୍ତ୍ତବ୍ୟ ବିଚାର କିଛି କରଣୀୟ ଥାଏ ନା। ସେ ଆସିଥିଲେ କର୍ମକାଣ୍ଡ ଗୁଡ଼ା କ'ଣ କରିବେ, କିଛି କରନ୍ତି। ଶରୀର ଯାତ୍ରା ନିର୍ବାହ ନିମିତ୍ତ କୌଣସି କର୍ମ ସ୍ୱୀକାର କଲେ ମଧ୍ୟ ତାହା କାମ୍ୟ କର୍ମ ଅନୁଷ୍ଠାନର ପ୍ରବୃତ୍ତି ରୁହେ ନା। ଶରଯାତ୍ରା ପାଇଁ କିଛି କର୍ମ କରିବାକୁ ପଡ଼ିବ, ସେ କର୍ମ କଲେ ବି କାମନା ପାଇଁ, କାମ୍ୟ କର୍ମ ପାଇଁ କରୁନାହାନ୍ତି, ସେ କାମ୍ୟ କର୍ମ ପାଇଁ କରୁନାହାନ୍ତି। ଶରଯାତ୍ରାଟା ନିର୍ବାହ ସରଟା ଅଛି ନା, ସେ କିଛି କର୍ମ କରିବ, କିନ୍ତୁ ସେଟା କାମ୍ୟ କର୍ମ ନୁହେଁ କି ନୈମିତିକ କର୍ମ ନୁହେଁ କି ନିତ୍ୟ କର୍ମ, ସେ କେବଳ ଭଗବତ ସେବା ପାଇଁ କରୁଛନ୍। ମୁଣ୍ଡକ ଉପନିଷତରୁ ଶ୍ରୁତୁବାଣୀ କହୁଛି, ଆତ୍ମକ୍ରୀଡ଼ା ଆତ୍ମରତି କ୍ରିୟାବାନ ହେବ ବ୍ରହ୍ମବିତ୍ ବରିଷ୍ଠ। ଅର୍ଥାତ୍ ଆତ୍ମାରେ ଯେଉଁମାନେ କ୍ରୀଡ଼ା, ଆତ୍ମାରେ ଯେଉଁମାନେ ରତି, ଯେଉଁମାନେ ଆତ୍ମାରେ କ୍ରିୟାବାନ, ସେମାନେ ବ୍ରହ୍ମବିତ୍ ମଧ୍ୟରେ ଶ୍ରେଷ୍ଠ। ଏହି ଅବସ୍ଥାରେ ଅବସ୍ଥିତ ବ୍ୟକ୍ତିଗଣଙ୍କ ମଧ୍ୟରେ ଯେଉଁମାନେ କେବଳ ନିଜର ଆତ୍ମାରେ ରତ ଓ ଆସକ୍ତ ଥାନ୍ତି ସେମାନେ ଜ୍ଞାନୀ, ଆଉ ଯେ କିନ୍ତୁ ପରମାତ୍ମା ସେ ଭଗବାନଙ୍କର ରତି ବା ଆସକ୍ତି ଲାଭ କରନ୍ତି ସେମାନେ ଭକ୍ତ। ଏ ଯେଉଁ ଶ୍ଳୋକଟି କାହା ପାଖରେ ଲାଗିଲା, ଜ୍ଞାନୀ ପାଖରେ ଲାଗିବ ନା ଭକ୍ତ ପାଖରେ ଲାଗିବ, ଯେ ପରମାତ୍ମାରେ ଆତ୍ମ ରତି ରଖିପାରିଲେ ସେ କଥା କଲେ ନା। ଅବସ୍ଥାରେ ଅବସ୍ଥିତ ବ୍ୟକ୍ତିଗଣଙ୍କ ମଧ୍ୟରେ ଯେଉଁମାନେ କେବଳ ଆତ୍ମାରେ ରତ ବା ଆସକ୍ତ ସେମାନେ ଜ୍ଞାନୀ, ଆତ୍ମାରେ ଆସକ୍ତ ଥାନ୍ତି ସେମାନେ ଜ୍ଞାନୀ, ଯେଉଁମାନେ ପରମାତ୍ମାର ରତ ହୁଅନ୍ତି, ଆଉ ଯେଉଁମାନେ ଭକ୍ତ ସେମାନେ ଭଗବାନଙ୍କଠାରେ ଆସକ୍ତ। ତା ପୂର୍ବରୁ ତ ଇଶୁ କର୍ମର ଅଧିକାର, ଆଉ ବର୍ତ୍ତମାନ ତ ସେ ଆସକ୍ତିଟା ନାହିଁ ବୋଲି, ଆଉ ଏତେ ତ ସାଧାରଣ କର୍ମ ବର୍ତ୍ତମାନ ଯେମିତି ଆମ ମଠ ମନ୍ଦିର ରହୁଛି, ଏଟା ତ ସାଧାରଣ କର୍ମ ନୁହେଁ, ଏସବୁ ଭଗବତ କର୍ମ। ଭଗବତ ଆସକ୍ତି ବଢ଼ିବା ପାଇଁ ଏଇଟା କରାହେଇଛି, ଏଠି ବଞ୍ଚିବା ପାଇଁ ମଠକୁ ପଳେଇଲେ କ'ଣ ବୁଝୁ ନା ଗୋପାଳ କ'ଣ ଗିନି ବଜେଇ ଦେଇକି ବା ଖାଇପିଇକି ମୋର ଟିକେ ସେବା କରି ଦିନ କଟେଇଦେବି, ଏଥିପାଇଁ ମଠକୁ କେହି ଆସନ୍ତିନି। ମଠ ମାନେ କ'ଣ ଲୋକମାନଙ୍କର ମଠରେ କ'ଣ, ମଠଟାକୁ ଲୋକ କ'ଣ କୁହନ୍ତି, ଠକମାନେ ମଠରେ ଲୋକ ହୁଅନ୍ତି ନା, ଯେ ଚଳିପାରିଲାନି ସଂସାରରେ ସେ ଯାଇକି, ଆମର ସେଟା ନୁହେଁ, ଆମର ସବୁଠୁ ଏକ୍ସପର୍ଟ ହେଇପାରିଲେ, ସବୁଠୁ ଦକ୍ଷ ହେଇପାରିଲେ ମଠରେ ରହିବ, ଆଉ ସେଇ ଯେଉଁ ଗଞ୍ଜେଇ ଖାଇକି ଯେଉଁ ମଠ ଖଇନି ଗୁଟକା ଖାଇକି ସିଏ ମଠ ଇଏ ନୁହେଁ, ଏଠି ଭଗବାନଙ୍କ ସେବା କରେ, ଭଗବାନ ସେବା କଲେ ତୁମକୁ ସବୁଠୁ ଦକ୍ଷ ଲୋକ ତୁମେ ଏଠି ରହିବ। ଆଜି ଲୋକ ପେଟ ପୋଷିବା ପାଇଁ ମଠକୁ ପଡ଼ାନ୍ତି, ସେ ଚାଲ ପଳେଇବା, ସେ ଘରେ ଝଗଡ଼ା ଝାଣ୍ଟି ହେଲା, ଝଗଡ଼ା ଝାଣ୍ଟି ହେବ ବାସ ବ୍ୟାଡ଼ମିଣ୍ଟନ ତ ଧରିଲେ ପଳେଇଗଲେ ଘରକୁ, ଯେ ମଠ ମନ୍ଦିର ଟିକେ ସେବା କରି ଦେ, ସେ ଦିନ କଟିବା ପାଇଁ ଯାଆନ୍ତି ନା କୃଷ୍ଣଙ୍କୁ ଭଜନ କରିବା ପାଇଁ ଯାଆନ୍ତି। ସେ ମୁଁ ଦେଖିଛି ସେଟା, ସେ ଗୋଟେ ଆସ୍ଥା, ସେ ଆମର ଯୁବ ଶ୍ରୀପାଦ ମହାରାଜଙ୍କୁ ଦୀକ୍ଷା ନେଇଥିଲା, ଯାଏ ଭୁବନେଶ୍ୱର ମନ୍ଦିର ଯାଏ, ସେ ନାମଟର ଥିଲା, ମୁଁ ଯେତେବେଳେ ଦେଖେ ତ ପୁରୀ କି ଦିନ ପରେ ଦେଖିଲ ନାଲି ପିନ୍ଧି ପୁରୀରେ ବୁଲୁଛି, ଆରେ ପୁରୀର କ'ଣ ଲୋକଟା ବୁଲିଲାଣି, ତା ସହିତ ଛୁଆ ପିଲା ଥିଲା, କ'ଣ ଘରେ ଗଣ୍ଡଗୋଳ ହେଇଥିବ, ତା ନାଲି ଖଣ୍ଡ ପିନ୍ଧିଦେଲା, ଦାସ ବୁଲିଲା, ଏ ବୁଲିଲା, ମୁଁ ଥରେ ଦେଖିଲା ବେଳକୁ ତାର ଏବେ କ'ଣ ଆଗି ବୁଲୁଛି। ପେଟ ପୋଷିବା ପାଇଁ କିଏ ମଠ ମନ୍ଦିରକୁ ଆସିବା ଉଚିତ ନୁହେଁ, ଆଉ ଯେ ଆଉ କେଉଁ ମଠକୁ ପଳେଇବ, ଭଲ ଭଗବାନ ପାଖକୁ ଆସିବନି, ଇସ୍କନକୁ ଆସିବ, ପେଟ ପୋଷିବା ପାଇଁ ତ ଆସିବନି, କାରଣ ଏଠି ଯିଏ ଅଛନ୍ତି ଇସ୍କନରେ କେବଳ କୃଷ୍ଣ ଅଛନ୍ତି, କ'ଣ ବୁଝୁଛନ୍ତି ଗୋପାଳ, ଇସ୍କନରେ କୃଷ୍ଣର ସବୁଠୁ ଚାଲା, ତତେ ଘୁରେଇ ଘୁରେଇ ଫୋପାଡ଼ ଦେବେ କୁଆଡ଼େ ବାଟ ପାଇବୁନି, ଆଉ ସେ ଅଲଗା କେଉଁ ମଠରେ ଠାକୁର ପୂଜା ନାହିଁ, କିଛି ନାହିଁ, ଭଲ ନାହିଁ, ତାଙ୍କର ସାତଟା ବେଳକୁ ଉଠିବ ଘଣ୍ଟି ବାଜିବ, ସେ ପୂଜା ତାର ଘଣ୍ଟି ବାଜିବ, ତ ପୂଜାରୀ ପୂଜା କାମ କରିବ, ଏମାନେ କହିଲେ ସନ୍ଧ୍ୟାବେଳେ ଯାଇ ଢୋ ଢା ଘଣ୍ଟି ବାଜୁଥିବେ, ସେ ଘଣ୍ଟିରେ କ'ଣ ମାନେ ଠାକୁରଙ୍କୁ ସେ କ'ଣ ମନ୍ତ୍ର କରୁଥିବେ କି କ'ଣ କୀର୍ତ୍ତନ କି ଜଣା ନାହିଁ। ଆମର ସେଟା ନୁହେଁ, ଆମର ଏଟା ପା କୃଷ୍ଣ ଚେତନଶୀଳ, ଆମେ ପୁରା ଚାହୁଁଛେ ପୁରା ଆତ୍ମସ୍ଥିତିରେ ବା ରହିକି ଭଗବାନ ସହିତ ସମ୍ବନ୍ଧ ରଖିବା, ଆତ୍ମତୃପ୍ତି ଆତ୍ମସନ୍ତୁଷ୍ଟ ଆତ୍ମରତି ଆମେ ପ୍ରାପ୍ତ ହେବା। ଆମର ଯେଉଁ କର୍ମ ଗୁଡ଼ାକ ଭଗବତ ସେବା, ଆଉ ଏପରିକି ଜଣେ ଗୃହସ୍ଥ ଯଦି ସିଏ ରହିଛି ଗୃହସ୍ଥ ଆଶ୍ରମରେ, ସେ ଯୋଉ କର୍ମ କରିବ ସର୍ବଯାତ୍ରା ନିର୍ବାହ ପାଇଁ, ଭଗବାନଙ୍କ ଭଜନ ପାଇଁ ଯେତିକି ଫେଭରେବୁଲ ସେତିକି କର୍ମ କରିବ, ତୁମର ଅଭାବ କେବେ ମେଣ୍ଟିବ ନାହିଁ। ମେଣ୍ଟିଗଲାଣି ଭାବିଲି, ତୁମର ଯେତିକି ଥିଲା ବିଜନେସ ମୂଳରୁ, ସେ ଯେତିକି ଆରମ୍ଭ କଲେ ନା କଣ କଲେନି, ସେତେବେଳେ ଅଭାବ ଥିଲା, ବର୍ତ୍ତମାନ ନା ହେଲ୍ପଫୁଲ ହେଇଗଲା, ହବନି। ତୁମର କଣ ସେ ବିଲିୟନ ଡଲାର ପାଇଥିବା ଲୋକଙ୍କର ଅଭାବ? କର୍ମରେ କେବେ ସନ୍ତୋଷ ହବନି କି ଅଭାବ ମେଣ୍ଟିବନି। କର୍ମାଶକ୍ତି ଯିଏ ହେଇଗଲା ସେ ଆତ୍ମତୃପ୍ତିରୁ ବଞ୍ଚିତ ହେଇଯିବ। ଆଉ ଆମର ଏଟା ଭଗବତ ଆଶକ୍ତି ବଢିବା ପାଇଁ ସେବାଟା ନା, ଆଉ ସେଥିପାଇଁ ସବୁବେଳେ ଚେତନା ଚେତନାରେ ରହିବା ଦରକାର। ବାସନ ମାଜ ଝାଡୁ ମାର ସବୁ କରେ, ଏଟା ପ୍ରଭୁଙ୍କର, କାରଣ ଏଟା ବାସ୍ତବ, ଏଟା ଭଗବାନଙ୍କର। ଆଉ ସେ ଚେତନାଟା ନ ଆସିଲେ ତ ଜଣଙ୍କର ମଙ୍ଗଳ ହବ। ହରେ କୃଷ୍ଣ, ଜୟ ଭଗବତ ଗୀତା, କି ଜୟ ଶ୍ରୀଲ ପ୍ରଭୁପାଦ, କି ଜୟ ଶ୍ରୀଲ ଗୁରୁଦେବ, କି ଜୟ ନିତାଏ ଗୌର ପ୍ରେମାନନ୍ଦ।